ସତ୍ୟନାରାୟଣଙ୍କ ପ୍ରତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକବାର ହରି ହରି ବୋଲ ସିଂହ ବାହିନୀ ଶାରଦା ଦେବୀଙ୍କ ପ୍ରତି ଅର୍ଥେ ବୋଲ ଆନନ୍ଦ ଏକବାର ହରି ହରି ବୋଲ ସମସ୍ତଙ୍କର ମନୋଭୀଷ୍ଟ ପୂରଣ କରନ୍ତୁ ବୋଲ ଏକବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ସୁଜନେ କର ଶ୍ରବଣ ଶନି ମେଳାର ଆଖ୍ୟାନ ହେବ କର୍ମଶ ବିନାଶ ହେବ କର୍ମଶ ବିନାଶ ଶୋକ ଜୀବ ଦୂରେ ଶାନ୍ତି ବିରାଜିବ ପୁରେ ଦୟା କରିବେ ରବି ନନ୍ଦନ ସିଏ ସଦା କାଳେ ଜପ ଗ୍ରହ ରାଜ ନାମ ହେ ସଦା କାଳେ ଜପ ଗ୍ରହ ରାଜ ନାମ ହେ ମାନନୀୟ ମାନନୀୟା ଶ୍ରୋତା ଶ୍ରୋତୃମଣ୍ଡଳୀ ସର୍ବଦୁଃଖ ନିବାରକ ଗ୍ରହରାଜର ଅଭିନନ୍ଦନ ଶନିଶ୍ୱରଙ୍କ ମହିମା ଉପରେ ଆଧାରିତ ପାଲାଟିଏ ଆଜି ପରିବେଷଣ କରିବି ଏବଂ ସେହି ଗ୍ରହରାଜ ଶନିଙ୍କର ନିକଟରେ ଏତିକି ପ୍ରାର୍ଥନା କରେ ମୋର ଉତ୍କଳୀୟ ସମସ୍ତ ସାହିତ୍ୟ କଳାନୁରାଗୀ ଆବାଳ ବୃଦ୍ଧବନୀ ତାଙ୍କର ମଙ୍ଗଳ ବିଧାନ କରନ୍ତୁ ସୌରାଷ୍ଟ୍ର ନଗ୍ରେଶନୀ ପୂଜା କରି ଅନ୍ଧ ଚକ୍ଷୁଦାନ ପାଇ ହୋଇ ବିଶେଷ ଆନନ୍ଦ ସୌରାଷ୍ଟ୍ର ନଗରରେ ଗୋଟିଏ ଆଜନ୍ମ ଅନ୍ଧ ଅଣ୍ଡାଳି ଅଣ୍ଡାଳି ବାଟ ଚାଲି ଭିକ୍ଷା ମାଗି ଉଦର ପୋଷେ ସଦା ସର୍ବଦା ଶନି ଠାକୁରଙ୍କ ପାଦରେ ମନ ରଖିଥାଏ ଧୀମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ଗ୍ରହରାଜଙ୍କର ଅନ୍ଧ ଭିକାରୀ ପ୍ରତି ଦୟା ହେଲା ଏବଂ ଅନ୍ଧକୁ ଚକ୍ଷୁଦାନ କଲେ ସେହି ଭିକାରୀ ଅନ୍ଧଟି ଆଜି ନିଜର ଜ୍ଞାତି ପରିଜନ ଆତ୍ମୀୟ ସ୍ୱଜନ ମାନଙ୍କୁ ଡକାଇ ମନ ଆନନ୍ଦରେ ଶନି ମେଳା କରୁଛି ବ୍ରାହ୍ମଣ ଆଜି ଗ୍ରହରାଜଙ୍କର ସ୍ତୋତ୍ର ପଢି ପୂଜା କରୁଛନ୍ତି ନମଃ କୃଷ୍ଣାୟ ନୀଳାୟ ସ୍ଥିତିକଣ୍ଠ ନିଭାୟ ଚ ନମଃ ନୀଳମୟୂଖାୟ ନୀଳ ଉତ୍ପଳ ନିଭାୟଚ ନମ ନିର୍ମାଂସ ଦେହାୟ ଦୀର୍ଘଶ୍ମ ସୃଜଟାୟଚ ନମ ବିଶାଳ ନେତ୍ରାୟ ସୁକ୍ଷ୍ମଦର ଭୟା ତୁମେ ନଟିଆ ନାମେ ନାପିତ ଦେଖୁଥିଲା ବସି ଏବେ ଦେଖ ଦେବେ ନଟିଆ ବୋଲି ବାରିକ ପୁଅଟିଏ ମେଳା ସ୍ଥାନରେ ବସି ମେଳା ଦେଖୁଥିଲା କିନ୍ତୁ ଆଜ୍ଞା ନଟିଆ ଆଖିରୁ ଧାର ଧାର ଲୁହ ଗଳି ଯାଉଛି କଇଁ କଇଁ ହୋଇ ନଟିଆ କାନ୍ଦୁଛି ମନେ ମନେ କହୁଛି ହେ ଗ୍ରହ ରାଜ ବିଭା ହେଲି ତିନି ଭାର୍ଯ୍ୟା ନ ଦେଖିଲି ପୁତ୍ର ଗୋଟିଏ ତିନୋଟି ବିବାହ ହେଲି କିନ୍ତୁ ଏ ଯାଏ ସନ୍ତାନର ମୁଖ ଦର୍ଶନ କରିପାରିଲି ନାହିଁ ଆଜି କୃତାଞ୍ଜଳି ପୁଟେ ପ୍ରାର୍ଥନା କରି ଭିକ୍ଷା ମାଗୁଛି ସନ୍ତାନଟିଏ ମୋତେ ପ୍ରଦାନ କଲେ ମୁଁ ତୁମର ପାଞ୍ଚ ମେଳା କରିବି ହେ ପ୍ରସାଦ ନେଇଣ ନଟବର ଆପଣା ମନ୍ଦିରେ ଯାଇ ହୋଇଲା ହାଜର ହୋ ସୁଜନେ ଆପଣା ମନ୍ଦିରେ ଯାଇ ଆପଣା ପାଶକୁ ଗ୍ରହରାଜଙ୍କ ପ୍ରସାଦ ଅର୍ପିଲା ତାହାଙ୍କୁ ହ ସୁଜନେ
ଆଖୁବାରି ଖସ ଖସର ସଙ୍ଗାତ ଆଖୁବାରି ଖସ ଖସ ଜର୍ସୁର ଡାକୁଛି ଭାଇ ବୋଉ କୁଲତା ସେ ଖେଳିବା ଆସ ହ ସୁଜନେ
ଶେଷରେ ନଟିଆ ଘରକୁ ଗଲା ଏବଂ ନିଜ ତିନି ସ୍ତ୍ରୀଙ୍କୁ ପାଖକୁ ଡାକି ପ୍ରସାଦ ଖାଇବାକୁ ଦେଲା ତାପରେ ଶନି ଗ୍ରହଙ୍କୁ ମନାସିଥିବା ପାଞ୍ଚ ମେଳା କଥା ସେମାନଙ୍କ ନିକଟରେ ବୟାନ କଲା ସାନ ନାମ ପ୍ରାଣା ଅତ୍ୟନ୍ତ ଅଲି ଅଳି ସ୍ୱାମୀଙ୍କ ଠାରୁ ଅତି ଆଦର ସହକାରେ ଶନି ଠାକୁରଙ୍କର ପ୍ରସାଦ ନେଇ ପାଇଲା ବିଦ୍ୱାନ ମଣ୍ଡଳୀ ଲକ୍ଷ୍ୟ ଦେବେ ନଟିଆର ଅନ୍ୟ ଦୁଇ ଜଣ ସ୍ତ୍ରୀ ଶନି ଠାକୁରଙ୍କର ଭୋଗକୁ ଖାତିରି ନ କରି ଖତଗଦାକୁ ଫିଙ୍ଗିଦେଲେ ପଣ୍ଡିତେ ଆପଣଙ୍କର ଶାସ୍ତ୍ର କହେ ଯଦ୍ଧା ତାଲିଖତି ଭାଲ ପଟେ କର୍ମାନୁସାରେ ଫଳ, ଯିଏ ଯେପରି କର୍ମ କରେ ଆଜ୍ଞା ସେହିପରି ଫଳ ଭୋଗେ। ଠାକୁରଙ୍କର ଦୟା ହେଲା, ନଟିଆର ସାନ ସ୍ତ୍ରୀ ଅହଲ୍ୟାର ଦିନାନ୍ତରେ ଗର୍ଭୋଦୟ ହେଲା। ଏକ ଦୁଇ ତିନି ଚାରି ପାଞ୍ଚ ଛଅ ଗାଈ ହେଲା ସାତ ମାସ। ଦେବେ ଯେତେବେଳେ ସାତ ମାସରେ ଗର୍ଭାବସ୍ଥା ପଦାର୍ପଣ କଲା, ନାରୀ ମାନଙ୍କର ପାରମ୍ପରିକ ଲକ୍ଷଣ ଅନୁଯାୟୀ ଅହଲ୍ୟାର ଆଜ୍ଞା ଭଲ ଭଲ ଜିନିଷ ଖାଇବା ପାଇଁ ମନ ବଳିଲା। ତେଣୁ ଅହଲ୍ୟା ଆଜି କଣ ସବୁ ଭଲ ଭଲ ଜିନିଷ ଖାଇବ, ନଟିଆ ନିକଟରେ ବରାଦ ଦେଲା। ଖଣ୍ଡବସା ଦହି ମଣ୍ଡା କାକରାରେ ବଳିଛି ମାନସ। ସଙ୍ଗେ ନବା ତ ବୁନ୍ଦି ଆଜି ଲାପି ସନ୍ଦେଶ। ବାସୁମତୀ କ୍ଷୀରି ପୋର ଦିଆ ମଣ୍ଡା ସଜ ଦହି ଛେନା। କଥା ମୁତାବକ ନଟିଆ ଆଜ୍ଞା ଭଲ ଜିନିଷ ମାନ ଆଣି ବଡ଼ ଦୁଇ ସ୍ତ୍ରୀଙ୍କୁ ଦେଲା ଏବଂ କହିଲା, ଏଗୁଡିକ ନେଇ ଅହଲ୍ୟାକୁ ସାଦ ଖୁଆଓ। ଦୁଇ ସୌତୁଣୀ ତ ଆଜ୍ଞା ସୁଯୋଗ ଅପେକ୍ଷାରେ ଥିଲେ, ମନ ଭିତରେ ଚିନ୍ତା କଲେ ଏଥିରେ ବିଷ ଭରି ଖାଇବାକୁ ଦେଇ ଅହଲ୍ୟାକୁ ମାରିଦେବା। ଏ କଥା ଜାଣି ଅହଲ୍ୟା ପ୍ରମାଦ ଗଣିଲା, ଗ୍ରହରାଜଙ୍କ ଚରଣେ ଲୟ ଲଗାଇଲା। ଦାଲାଲା ଯେତେବେଳେ ଅହଲ୍ୟା ଜାଣିଲା ସ୍ୱାମୀ ତାର ସୌତୁଣୀ ମାନଙ୍କ ନୀତିଗତିକୁ ଜାଣି ନପାରି ତାଙ୍କରି ଉପରେ ତା ସାଦଖିଆ ଦାୟିତ୍ୱ ନ୍ୟସ୍ତ କଲେ, ତେଣୁ ସେ ମନେ ମନେ ଶନି ଠାକୁରଙ୍କୁ ଡାକୁଛି, ହେ ପ୍ରଭୁ ମୋତେ ଏ ବିପଦରୁ ରକ୍ଷା କର। ପିଠାପଣା ସହିତରେ ନାନା ଦ୍ରବ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ଦ୍ରବ୍ୟ ସୌତୁଣୀ ମାନେ ଯୋଗାଡ଼ କଲେ ଏବଂ ତା ମଧ୍ୟରେ ଉତ୍କଟ ବିଷମାନ ମିଶାଇ ଅହଲ୍ୟାକୁ ଖାଇବା ପାଇଁ ଦେଲେ। ଅହଲ୍ୟା ଆଜି ଖାଇବା ଆଗରୁ ଗୋଟିଏ କାକ ନିକଟକୁ ଫୋପାଡି ଦେଲା ପରୀକ୍ଷା ଆଶାରେ। କାକଟି ଆଜ୍ଞା ସେସବୁକୁ ଖାଇ ଛଟପଟ ହୋଇ ପଡି ମରିଗଲା। ନଟିଆ ଏକଥା ଜାଣି ଡାକୁଛି ଅହଲ୍ୟା ଲୋ। ମୁଁ ଜାଣିନଥିଲି ଏମାନଙ୍କର ମୁଖରେ ଭଲ ଅନ୍ତରରେ ଗରଳ ଅଛି ବୋଲି। ଆଜିଠାରୁ ସାବଧାନରେ ରହିବୁ, ଏମାନଙ୍କୁ କେବେ ବିଶ୍ୱାସ କରିପାରିବୁ ନାହିଁ। ଦିନାନ୍ତରେ ବିଦେଶକୁ ରୋଜଗାର ପାଇଁ ନଟିଆ ଚଳିଲା ଶନି ସରପଦ ଝାଇ ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ। ନଟିଆ ବାରିକ ଆଜ୍ଞା ବିଦେଶକୁ ଗଲା ବେପାର ବଣିଜ କରିବା ପାଇଁ। ଦାସ ଦାସୀ ଖଞ୍ଜି ଦେଲା ଅହଲ୍ୟାର ନିରାପତ୍ତା ଲାଗି। ଅହଲ୍ୟାକୁ ସୌତୁଣୀ ମାନଙ୍କ ନିକଟରେ ସତର୍କ ହୋଇ ଚଳିବାକୁ କହିଗଲା। ନଟିଆ ବିଦେଶ ଯିବା ପରେ ସୌତୁଣୀ ମାନଙ୍କର ଆରମ୍ଭ ହୋଇଗଲା ଚକ୍ରାନ୍ତ। ମାଡ଼ ଦେଇ ଅହଲ୍ୟାକୁ ଘରୁ ତଡ଼ି ଦେଲେ ପିନ୍ଧାଇ ଘରୁ ବାହାର କରିଦେଲେ ଅହଲ୍ୟାକୁ। କର୍ମକୁ ଆଦରି ଦୈବକୁ ଧିକାର କରି ସାତ ମାସର ଗର୍ଭସ୍ଥ ସନ୍ତାନକୁ ନେଇ କାନ୍ଦି କାନ୍ଦି ବାହାରିଗଲା ଅହଲ୍ୟା। ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ଠାକୁରଙ୍କର ଯାହା ଉପରେ ଦୟା ହୁଏ ଯିଏ ଯେତେ କୁଟମନ୍ତ୍ରଣା କଲେ ସୁଦ୍ଧା ତାର କିଛି କରିପାରେ ନା। ଆଜ୍ଞା ଆଜକୁ ଚାରି ଦିନ ହେଲାଣି ଅନାହାର ଓ ନିଦ୍ରାରେ ଜଙ୍ଗଲରେ ବସି ଅହଲ୍ୟା କାନ୍ଦୁଥିବା ବେଳେ ଶବର ଶବରୀ ଶିକାର ଆଶାରେ ବୁଲୁଥିଲେ ସେହି ବନେ ବୁଲୁଥିଲେ ସେହି ବନେ ଆରେ ବାଲା। ଚକିତ ହେଲେ ତ କ୍ଷଣୀ
ଚକିତ ହେଲେ ତ କ୍ଷଣି ଆରେ ବାଲା ଚକିତ ହେଲେ ତ କ୍ଷଣୀ।
ଶିକାର ଆଶାରେ ଜଙ୍ଗଲରେ ବୁଲୁଥିବା ଶବର ଶବରୁଣୀଙ୍କର କାନରେ ବାଜିଲା ନାରୀ କଣ୍ଠର କାନ୍ଦଣା ଧ୍ୱନି। ଶବର ଶବରୁଣୀ ଦୁହେଁ ଆସି ଅହଲ୍ୟା ନିକଟରେ ପହଞ୍ଚିଛନ୍ତି, ଡାକୁଛନ୍ତି ମା ଲୋ
ହଲୋ
କି କାରଣେ ବୁଲୁ ବନେ କହ ସତ୍ୟ କଥା। ପରି ଅନାଥିନୀ ହୋଇ ବୁଲୁଛୁ, ଭୟ ନ କରି ପ୍ରକାଶ କରେ। ଆଜିଠାରୁ ତୁ ଆମର ଧର୍ମର ଝିଅ ହେଲୁ, ଆମ ସହିତ ଚାଲେ ଆମ କୁଡିଆରେ ରହିବୁ। ଶବର ସବୁରୁଣୀଙ୍କ ଠାରୁ ଆଜ୍ଞା ଆଶ୍ୱାସନା ପାଇ ଅହଲ୍ୟା ଆଜି ଶବର ସବୁରୁଣୀଙ୍କ ସାଥିରେ ଯାଇ ସେମାନଙ୍କର ଝିଅ ହୋଇ ରହିଲା। ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ଦିନ ପରେ ଦିନ ଯାଇ ଦଶ ମାସ ଦଶ ଦିନ ହେଲା। ଶନିଶ୍ଚରଙ୍କ ଦୟା ହେଲା ସେ ଦୟା। ଶନିଶ୍ଚରଙ୍କ ଦୟାରୁ ପୁଅଟିଏ ଜନ୍ମ ହୋଇଛି। ଶୁଣିବେ ଗୁଣିକ ଜନ ଦେଇବାରେ ମନ କର୍ଣ୍ଣ ନାଗ ଶୁଣିଛନ୍ତି ଶନିଶ୍ଚର ଆନନ୍ଦିତ ସବରି ସବର ଗ୍ରହରାଜଙ୍କର ମେଳା କଲେ ପୁତ୍ର ନାମ ଯେ ସୁଦାମ ଦେଲେ ଆଜ୍ଞା ସବର ପଲ୍ଲୀରେ ରହି ଅଳପ ଦିନରେ ପୁଣ ସର୍ବବିଦ୍ୟାରେ ହେଲାନି ପୁଣ। ଧୀମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ବରପଲ୍ଲୀରେ ରହି ସୁଦାମ ଆଜ୍ଞା ବଢୁଛି। ଦିନଙ୍କର ଘଟଣା, ଦାଣ୍ଡରେ ବୁଲୁଛି ପିଲାମାନଙ୍କ ସହିତ ସାଥୀ ହୋଇ ସୁଦାମ, ବୟସ 15 ବର୍ଷ। ଅବନ୍ତୀ ନଗର ରାଜା ଶୂନ୍ୟ ହଷ୍ଟି ମୁଣ୍ଡେ ସୁବର୍ଣ୍ଣ କଳସ ଧୀରେ ହୋ ଦେଶର ପାରିଷଦ ମଣ୍ଡଳୀ ଗୋଟିଏ ହସ୍ତିକୁ ସୁସଜ୍ଜିତ କରି ତା ମସ୍ତକରେ ସୁନାର କଳସ ଥୋଇ ଜଣେ ରାଜାର ଅନୁସନ୍ଧାନରେ ଦେଶ ଦେଶ ବୁଲୁଥିଲା ବେଳେ ଯୋଗକୁ ସୁଦାମ ମୁଣ୍ଡରେ ହାତୀ ସୁନା କଳସ ଢାଳିଲା। ଅବନ୍ତୀ ଦେଶର ପାରିଷଦ ମଣ୍ଡଳୀ, ନୂଆ ରାଜା, ରାଜମାତା ଏବଂ ଅଜା ଏଇ ସବର ସବୁ ଋଣୀକୁ ହସ୍ତି ଉପରେ ବସାଇ ନିଜ ରାଜ୍ୟକୁ ନେଇ ଚାଲିଗଲେ। ତେଣେ ଆଜ୍ଞା ଘଟଣାଟି ହେଲାଣି କଣ, ଇଏ ନଟିଆ ବିଦେଶୁ ବାହୁଡିଲା ଆପଣାପୁରରେ ପହଞ୍ଚିଲା। ପାଇଲା ଅହଲା କୁତାର ଇଏ କେଣେ ତାକୁ ଘେନି ଗଲା ସେ ପଚାର ଇସେ ପ୍ରାଣ ପିଆ ଅହଲା ମୋ ଗଲା କାହିଁ ସେ ପଚାର। ଫେରି ଆସିଲା ଆଜ୍ଞା ନଟିଆ ବିଦେଶରୁ ବଣିଜ ସାରି ନିଜ ଘରେ ପହଞ୍ଚିଗଲା ଏବଂ ଅହଲ୍ୟାକୁ ଦେଖିବାକୁ ପାଇଲା ନାହିଁ। ଅନ୍ୟ ଦୁଇ ସ୍ତ୍ରୀଙ୍କୁ ପଚାରିବାରୁ ସେମାନେ କହିଲେ, ହେ ସ୍ୱାମୀ ବଡ଼ କହେ ହାଣ୍ଡି ଖାଇ ହଗିଲା ଚୁଲିରେ, ରାତ୍ରେ ଉଠି ହଗିଲା ସେ ଦେଇ ପିଣ୍ଡି ଠାରେ। ଆମ୍ଭେ କହିବାରୁ ଖାଲି ଚିଡି ଚିଡି ହେଲା, ଅର୍ଦ୍ଧରାତ୍ରେ କେଣେ ଗଲା କେହି ନ ପାଇଲା। ବହୁ ବସ୍ତ୍ର ଅଳଙ୍କାର ନେଇଛି ଚୋରାଇ, ଖୋଜି ଖୋଜି ଥକି ଲୁଣି ପତା ମିଳୁନାହିଁ। ନଟିଆର ଦୁଇ ସ୍ତ୍ରୀ କହିଲେ, ହେ ସ୍ୱାମୀ ସେ ହାଣ୍ଡି ଖାଇଟା ରାତିରେ ହଗିଲା ବିଛଣାରେ ମୁତିଲା। ଆମ୍ଭେ କହିବାରୁ ଆମ୍ଭ କଥାକୁ ନ ମାନି ରାତି ଅଧରେ ଲୁଗାପଟା ଗହଣା ଗାଣ୍ଠି ଚୋରି କରି କୁଆଡେ ସେ ପଳେଇ ଗଲା। ଅନେକ ଖୋଜିଲୁଣି କିନ୍ତୁ ତାର ପତା ମିଳୁନାହିଁ। ଏମାନଙ୍କର କଥାକୁ ନଟିଆର କିନ୍ତୁ ଆଜ୍ଞା ବିଶ୍ୱାସ ହେଉ ନାହିଁ। କାନ୍ଦି କାନ୍ଦି ମନରେ ଚିନ୍ତା କରୁଛି, ପ୍ରାଣାଧିକା ଅହଲ୍ୟା ତ ଗଲା, ମୁଁ ଆଉ ଏଠି ରହିବି କାହିଁକି? ଯାଉଛି ଅହଲ୍ୟା ଯୁଆଡେ ଯାଇଛି ମୁଁ ସିଆଡେ ଚାଲିଯିବି, ତାକୁ ଖୋଜି ଖୋଜି ଯଦି ନ ପାଇବି ଶେଷରେ ମୁଁ ଜୀବନ ହାରିବି। ଅହଲ୍ୟାର ଗୁଣ ଗାଇ ବଜାଇ କେନ୍ଦରା,
ଅହଲ୍ୟାର ଗୁଣ ଗାଇ ବଜାଇ କେନ୍ଦରା, ଅହଲ୍ୟାର ଗୁଣ ଗାଇ
ଦେଶ ଦେଶ ବୁଲେ ନଟ,
ଦେଶ ଦେଶ ବୁଲେ ନଟ,
ହୋଇଣ ବାଉ ଅହଲ୍ୟାର ଗୁଣକୁ ବାହୁନି ବାହୁନି ଦେଶ ଦେଶ ବୁଲୁଛି ନଟିଆ ବାରିକ। କିଛି ଦିନ ପରେ ଯାଇ ପହଞ୍ଚିଛି ଅବନ୍ତୀ ରାଜ୍ୟରେ, ପୂର୍ବବତ ସିଂହ ଦ୍ୱାରେ କେନ୍ଦରା ବଜେଇ ଭିକ ମାଗୁଛି। କେଣେ ଛାଡି ଗଲୁ ଅହଲ୍ୟା ସୁନ୍ଦରୀ, ଦେଇ ବିଚ୍ଛେଦ ନଟିଆ ବାରିକ ଆଜି ଯୋଗୀ ବେଶରେ କେନ୍ଦରା ବଜେଇ ରାଜଦ୍ୱାରରେ ଗୀତ ଗାଉଥିବା ବେଳେ, ତେଣେ ଅନ୍ତପୁରରେ ଥିବା ରାଜମାତା ଅହଲ୍ୟା କାନରେ ଯେତେବେଳେ ବାଜି ଯାଇଛି ଯୋଗୀର ଅନ୍ତର ଫଟା କରୁଣ କାହାଣୀର ସଙ୍ଗୀତ, ଧାଇ ଆସିଲା ସିଂହ ଦ୍ୱାରକୁ, ସମ୍ମୁଖରେ ଦେଖିବାକୁ ପାଇଲା ଛିଣ୍ଡା ଲେଙ୍ଗଟା ପିନ୍ଧା ଦରିଦ୍ର କାଙ୍ଗାଳ ଯୋଗୀ ସ୍ୱାମୀ ନଟବରକୁ। ଆଖିର ଲୁହ ଆଜ୍ଞା ଆଜି ବାଧା ମାନୁନି, ଅହଲ୍ୟା ଡାକୁଛି, ହେ ସ୍ୱାମୀ ମୁଁ ତୁମର ସେହି ପାଦ ସେବିକା ଅହଲ୍ୟା,
ଉଠେ ପ୍ରେମ ଶ୍ୱାସ।
ପରେ ପତି ପତ୍ନୀଙ୍କର ଅକସ୍ମାତ ଭେଟାଭେଟି କୋଳାଗ୍ରତ ହୋଇ ଜଣେ ଅନ୍ୟ ଜଣଙ୍କ ପାଖରେ ନିଜର ଅତୀତ ଜୀବନର ଦୁଃଖ କାହାଣୀକୁ କହୁଥିବା ବେଳେ ରାଜକର୍ମଚାରୀମାନେ ଜାଣି ନପାରି ରାଜମାତାଙ୍କ ଉପରେ ଅସତ ବ୍ୟବହାର କରୁଛି ବୋଲି ମଟିଆକୁ ବାନ୍ଧି ନେଇ କାରାଗାରରେ ପୁରାଇ ଦେଲେ। ସୁଦାମ ନିକଟରେ ପିତୃ ପରିଚୟ ଦେଇ ଡାକୁଛି, ରେ ବାପ ସୁଦାମ, ଯାହାଙ୍କୁ ତୋର କଟୁଆଳ ମାନେ ବାନ୍ଧି ନେଇ କାରାଗାରରେ ରଖିଛନ୍ତି ସେ ହେଉଛି ତୋରି ବାପା ନଟବାରିକ। ଭୋପିତା ଅପରାଧ କ୍ଷମ ପାଇ ସୁଦାମ ଆଜି ଧାଇଁ ଯାଉଛି ବନ୍ଦୀଶାଳାକୁ ଏବଂ ପାଦ ତଳେ ପଡି କହୁଛି, ହେ ପିତା, ମୋ ଅପରାଧ କ୍ଷମା କର, ନ ଜାଣି ନ ଶୁଣି ମୋ କଟୁଆଳ ମାନେ ତୁମକୁ ଅପମାନିତ କରିଛନ୍ତି। ପିତା ପୁତ୍ରଙ୍କ ମିଳନ ହେଲା, ମନ ସମସ୍ତ କ୍ଲେଶ ସଜେଇଗଲା, ମେଳା କଲେ ଆୟୋଜନ ମନରେ ସଭିଏ ପୁଣ ବନ୍ଧୁ ବାନ୍ଧବ ଡକାଇ ପୁଣ ପ୍ରସାଦ ବାଣ୍ଟିଲେ ଜାଣ ଧୀମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ମନ ଆନନ୍ଦରେ ଗ୍ରହରାଜ ଶନିଶ୍ୱରଙ୍କର ମେଳା ଆଜ୍ଞା ଆୟୋଜନ କରି ବନ୍ଧୁ ବାନ୍ଧବ ଆଦି ଡକାଇ ପ୍ରସାଦ ଖୁଆଇଲେ ଦିନ ପରେ ଦିନ ଆଜ୍ଞା ସମସ୍ତଙ୍କର ସୁଖରେ ଗଡି ଚାଲିଲା। ଆଜ୍ଞା ଘଟଣାଟି ହୋଇଛି କଣ, କଳିଙ୍ଗ ନୃପତି କନ୍ୟା ନାମ ରତ୍ନ କଳିଙ୍ଗ ଦେଶର ରାଜକନ୍ୟା ରତ୍ନାବତୀର ସ୍ୱୟମ୍ବର ପାଇଁ ପିତା ତାର ଡଗରା ପଠାଇ ଦେଶ ବିଦେଶ ଜଣାଇଛନ୍ତି। ମହାପର୍ବତରେ ଯେଉଁ ମଣିଚୂଳ ନାଗ ଅଛି ତାକୁ ଯଦି କେହି ବୀର ମାରିପାରିବ ତେବେ ରତ୍ନାବତୀ କନ୍ୟାଙ୍କୁ ବିବାହ ହେବ। ଏ କଥା ଯେତେବେଳେ ସୁଦାମ ଶୁଣିବାକୁ ପାଇଲା ମା ବାପାଙ୍କ ନିକଟରେ ଯାଇ ପହଞ୍ଚିଛି ଏବଂ କହୁଛି, ମତେ ଆଦେଶ ଦିଅ, ମୁଁ ଯାଇ କଳିଙ୍ଗ ରାଜ୍ୟରେ ମହାପର୍ବତରେ ଥିବା ମଣିଚୂଳ ନାଗକୁ ମାରି ରତ୍ନାବତୀ କନ୍ୟାଙ୍କୁ ବିବାହ ହେବି। ପୁଅ ଠାରୁ ଯେତେବେଳେ ମା ଅହଲ୍ୟା ଶୁଣିବାକୁ ପାଇଲା ମଣିଚୂଳ ସର୍ପ କଥା, କୁଳିସ ପଡ଼ିଲା ଶିରେ ଯେ ଜନନୀ ବୋଲେ ଧନ ରେ ଲୋଡ଼ା ନାହିଁ ଆମ ସେ କନ୍ୟାର ତନ ନିବୃତ ହୁଅ ତୁବାରେ ଅହଲ୍ୟା ମୁଣ୍ଡରେ ସତେ ଯେପରି ବଜ୍ରପାତ ହେଲା ଡାକୁଛି ଧନରେ, ଆମର ସେ ମଣିଚୂଳ ସର୍ପକୁ ମାରିବା ଦରକାର ନାହିଁ, ତୁ ସେଥିରେ ମନ ବଳା ନା। ମା ଠାରୁ ଏକଥା ଶୁଣି ସୁଦାମ ଡାକୁଛି, ମା ଲୋ, ଗ୍ରହରାଜ ଶନିଶ୍ୱରଙ୍କର ଦୟା ଥିଲେ ଏବଂ ତୋ ଭଳି ମମତାମୟୀ ମାର ମୋ ପ୍ରତି ଆଶୀର୍ବାଦ ଥିଲେ, ମୋର କେହି କିଛି କରିପାରିବେ ନାହିଁ। ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ, ମାକୁ ବୁଝାଇ ବିଦାୟ ନେଇ ମା ନିକଟରୁ ସୁଦାମ ଯାଇ କଳିଙ୍ଗ ରାଜ୍ୟରେ ପହଞ୍ଚିଗଲା। କଳିଙ୍ଗ ରାଜ୍ୟର ଲୋକମାନେ ଯେତେବେଳେ ସୁଦାମଙ୍କୁ ଦେଖିଲେ ଆଜ୍ଞା ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଛନ୍ତି, ସୁକମଳ ଅଙ୍ଗୟାର ସର୍ବମୁଖେ ନାଇଁ ଇଏ ଯୁବକଟା ତାର ସୁକୁମାର ତନୁକୁ ଭୟଙ୍କର ସର୍ପ ମୁଖରେ ସିନା ଦେବ, କିନ୍ତୁ ରତ୍ନାବତୀ କନ୍ୟାଙ୍କୁ ବିବାହ ହେଇପାରିବ ନାହିଁ। କଳିଙ୍ଗାଧିପତିଙ୍କୁ ସୁଦାମଣା କୁଚି, ହେ ରାଜା ମତେ ଥରେ ସେ ସର୍ପର ବାସସ୍ଥାନ ଦେଖେଇ ଦିଅ, ମୁଁ ତାକୁ ନିଶ୍ଚିତ ମାରିବି। ସୁଦାମର କଥା ଅନୁଯାୟୀ ରାଜାଙ୍କର ନିର୍ଦ୍ଦେଶ ଅନୁସାରେ ସୁଦାମଙ୍କୁ ମହାପର୍ବତକୁ ବାଟ ଦେଖାଇ ଦେଲେ। ସର୍ପର ଅନୁସନ୍ଧାନରେ ସୁଦାମ ଆଜି ମହାପର୍ବତରେ ଆଜ୍ଞା ଛକି ବସିଛି। ଠିକ ଏତିକି ବେଳେ ଘଟଣାଟି କଣ ହୋଇଛି, ଭୟଙ୍କର ଗର୍ଜନ ତାର ଏ ସମୟ ସୁଦାମ ସରବେନି ଖଣ୍ଡ ହୋଇ ସେବେନି ଖଣ୍ଡ ହୋଇ ଅହି ବରଭୂମିରେ ଗଡ଼ ଆଜ୍ଞା। ଏହି ସମୟରେ ସୁଦାମ ଯେତେବେଳେ ଦେଖିବାକୁ ପାଇଲା ବିରାଟ କାୟ ସର୍ପଟିଏ ଗାତରୁ ବାହାରିଲା ଏବଂ ଫଣା ବିସ୍ତାର କରି ଚାଲିବାକୁ ଆରମ୍ଭ କଲା। ତେଜରେ ତାର ଖଣ୍ଡେ ଦୂର ଆଲୋକିତ ହୋଇଯାଉଛି। ଶବର ଅଜା ଠାରୁ ଶିଖିଥିବା ତୀର ଚାଳନା କୌଶଳ ଅନୁଯାୟୀ ସୁଦାମ ଆଜି ମହାବଜ୍ର ସର ପ୍ରୟୋଗ କରି ସର୍ପକୁ ଦୁଇ ଖଣ୍ଡ କରିଦେଲା। ସଙ୍ଗେ ସଙ୍ଗେ କଳିଙ୍ଗବାସୀ ମାନେ ଆନନ୍ଦିତ ହୋଇ କରତାଳି ନିନାଦରେ ସୁଦାମର ଜୟଧ୍ୱନି କଲେ। କଳିଙ୍ଗ ନୃପତି ଆଦରେ ନେଇଣ ରତନ ବେଦିକା ପରେ ରତନ ବେଦିକା ପରେ ମରିବା ପରେ ସୁଦାମର ବୀରତ୍ୱରେ ପ୍ରୀତ ହୋଇ କଳିଙ୍ଗ ରାଜା ସୁଦାମଙ୍କୁ ନେଇ ରତ୍ନବେଦୀରେ ବସାଇ ନିଜର କନ୍ୟା ସହିତ ବିବାହ ମାଙ୍ଗଳିକ କାର୍ଯ୍ୟ ସମାପନ କଲେ। ଏବଂ ସୁଦାମର କଥା ଅନୁଯାୟୀ ବନ୍ଧୁ ବାନ୍ଧବ ନଗରର ଲୋକମାନଙ୍କୁ ଡକାଇ ଶନିଶ୍ୱରଙ୍କର ମେଳା କଲେ। ମାଟି ଦୀପେ ତୈଳ ଦେଇଣ ଜାଳିଲେ ଲୁହା ଖଣ୍ଡ ପକାଇଣ ଖଇ କଦଳୀ ନଡ଼ିଆ ଫଳ ଆଣି କଲେ ଭୋଗ ସମର୍ପଣ। ଫେରିଲେ ଆନନ୍ଦେ ଅବନ୍ତୀ ନଗରେ ସର୍ବେ ଆନନ୍ଦିତ ହୋଇ ସୁଦାମ ରାଜନ ପାଳନ୍ତି ପ୍ରଜାଙ୍କୁ ଶନିଶ୍ୱର ପାଦେ ଧ୍ୟାଇ। जय जय शनिश्वर ग्रह राज तव पादे निवेदन हरण कर हे ग्रह पीड़ा मान करिवारे कृपा दान तब नाम गाई दिन विश्वनाथ ए दिन विश्वनाथर श्री गुरु केशव करंक चरणे जोड़ी शेषे बेनी कर क्षण महाबाहु दिन जन शरण क्षण महाबाहु संपूर्ण सागरे सर्वे बोलंतु आनंद एक बार हरि हरि बोलो ये भारत मातार दुख दूर हे ओहे हरि
ड्राइव करूथिली मु
विदेश
हाँ सर आज जेतेबेले सुजोग मिलिछि मो भूल ल प्रायश्चित करबा को मते दियंतु सर प्लीज
किंतु नीतीश तुमर बापा तुमर परिवार
मरि जातु से जातु समस्ते तथापि मो स्वाभिमान को जलांजलि दे बेईमान रो बोझ मुंडे रे बही मु बचिबा को चाहे ना ना सर
नीतीश नीतीश କେଉଁ ଜନ୍ମରେ ତୁମେ ମୋର ବାପା କି ଭାଇ ଥିଲା ମୁଁ କହିପାରିବିନି ନୀତିଶ କିନ୍ତୁ ଏ ଜନ୍ମରେ ତୁମେ ମୋର ପୁଅ ହେଇଗଲ ନୀତିଶ ଏ ଜନ୍ମରେ ତୁମେ ମୋର ପୁଅ ହେଇଗଲ
ସାର୍
ଏଇ ନୀତିଶ ତୁମ ପରେ କହୁଥିଲ ତୁମ ବାପାଙ୍କୁ ଟ୍ରିଟମେଣ୍ଟ କରିବା ପାଇଁ ତୁମେ ଭେଲୋର ପଠେଇବ କେତେ ଟଙ୍କା ଦରକାର ନୀତିଶ ତୁମର କେତେ ଟଙ୍କା ଦରକାର ଯେତେ ଟଙ୍କା ଦରକାର ମୁଁ ତୁମକୁ ଦେବି କିଛି ଭୟ ନୀତିଶ ନିଅ ଧରେ ଟଙ୍କା କେତେ ଟଙ୍କା ଦରକାର ନୀତିଶ ଆହୁରି ଟଙ୍କା ଲାଗିଲେ ମୁଁ ତୁମକୁ ଦେବି ଯେତେ ଟଙ୍କା ଲାଗିବ ମୁଁ ତୁମକୁ ଦେବି ନୀତିଶ ତୁମେ କିଛି ଭାବନି ନୀତିଶ ତୁମ ପରିବାରର ସବୁ ଦାୟିତ୍ୱ ମୁଁ ନେବି ନୀତିଶ ମିଛ ପ୍ରହସନ ଭିତରେ ତୁମକୁ ମୁଁ ଡୁବେଇ ଦେଇଛି ବୋଲି ତୁମେ ମୋତେ ଭୁଲ ବୁଝିବନି ନୀତିଶ ଭାବିବନି ଯେ ତୁମକୁ ଜେଲ୍କୁ ପଠେଇ ଦେଇ ଏ ନିଖିଲ ସିହ୍ନା ଚୁପଚାପ ଘର ଭିତରେ ବସି ରହିବ ଯେତେ ଶୀଘ୍ର ସମ୍ଭବ ତୁମକୁ ଜେଲ୍ରୁ ମୁକୁଳି ଆଣିବା ପାଇଁ ମୁଁ ନିଶ୍ଚୟ ଚେଷ୍ଟା କରିବି ନୀତିଶ ନାଇଁ ନାଇଁ ନୀତିଶ ଯେତେ ଶୀଘ୍ର ସମ୍ଭବ ନୁହଁ ଯେତେ ଟଙ୍କା ଖର୍ଚ୍ଚ ହେଉନା କାହିଁକି ଗୋଟିଏ ଦିନ ଭିତରେ ମୁଁ ତୁମକୁ ଜେଲ୍ରୁ ନିଶ୍ଚୟ ମୁକୁଳି ଆଣିବି ନୀତିଶ ଗୋଟିଏ ଦିନ ଭିତରେ ମୁଁ ତୁମକୁ ଜେଲ୍ରୁ ନିଶ୍ଚୟ ମୁକୁଳି ଆଣିବି
ଥ୍ୟାଙ୍କ ୟୁ ସାର୍ ଥ୍ୟାଙ୍କ ୟୁ ଭେରି ମଚ୍ ଥ୍ୟାଙ୍କ ୟୁ ମୁଁ ଆସୁଛି ସାର୍ ନମସ୍କାର
ନମିତା କ'ଣ ହେଲା ତମର କ'ଣ ହେଲା
ନାଇଁ ମୋ ଭାଉଜ ସେ କିଛି ନୁହେଁ ତୁମେ ଯାଉନ କଣ କାମ କରୁଥିଲ କରିବ ଯାଅ
କାମ ମୋର ଆଉ କଣ ବାକି ଅଛି ଯେ ସବୁ କାମ ତ ସାରି ସାରିଲିଣି ବାପାଙ୍କ ପାଇଁ ଖାଇବା ତିଆରି କରିଦେଇଛି ଖାଲି ବାକି ଅଛି ବାପାଙ୍କର ଖାଇବା କୁଆଡେ ଗଲେ କେଜାଣି ବାପା ନାଟୁ ନାଟୁ ଆରେ ଜେଜେଙ୍କୁ ନେଇ ଆସିଲୁ ସେ ଖାଇବେ
ଓହୋ ଭାଉଜ ନାଟୁ ସାଙ୍ଗେ ବାପା କୋଉଠି ଖେଳୁଥିବେ ମୁଁ ଯାଉଛି ବାପାଙ୍କୁ ଡାକିଦେବି
ହଁ ତମେ ଯାଅ ଡାକି ଆଣିବ
ବାପା
କଣ ହେଲା ତମର ନମିତା ଆଚ୍ଛା ହେଇ କଥା ମତେ କାଇଁ ଲୁଚଉଥିଲ କହିଲ
ଭାଉଜ
ଦେଖିବ ଏଣିକି ତମର ସବୁ ଦୁଃଖ ଦୂର ହେଇଯିବ ବୁଝିଲ ନା ଯେଉଁ ନାରାୟଣ ବାବୁ ତମକୁ ଖରାପ ପାଉଥିଲେ ମାଡ଼ ମାରୁଥିଲେ ସେ ଏଣିକି ତମକୁ କେତେ ଭଲ ପାଇବେ
ଭାଉଜ
ସବୁ ପୁରୁଷ ଗୁଡାକ ପରା ଏମିତି ଛୁଆଟିଏ କୋଳକୁ ନ ଆସିବା ପର୍ଯ୍ୟନ୍ତ ସବୁବେଳେ ଖାଲି ଫଣାଟେ କି ଫଁ ଫଁ ହଉଥିବେ ଆଉ ଛୁଆଟିଏ କୋଳକୁ ଆସିସାରିବା ପରେ ଫଣା ମୋଡ଼ି ପେଡ଼ି ଭିତରେ ପଶିଯିବେ
ଆରେ ଆଉ ଫଣା ମୋଡ଼ି ପେଡ଼ିରେ ପଶିବାକୁ ବେଳ ମିଳିବନି ସବୁ ବ୍ୟବସ୍ଥା ମୁଁ ଅଳ୍ପ ଦିନ ଭିତରେ କରିଦେବି ଏଇ ଦେଖ ମୁଁ କେତେ ଟଙ୍କା ନେଇ ଆସିଛି ଦେଖ
ଏତେ ଟଙ୍କା ତାହେଲେ ତମେ କଣ କୋଉଠି
ଚୋରି କରିଛି ଆରେ ତମ ନୀତିଶ ତମେ ଏପର୍ଯ୍ୟନ୍ତ ଚିହ୍ନି ପାରିଲନି ଏ ବ୍ରେନ୍ ଆପ୍ଲାଏ କଲି ବ୍ରେନ୍ ପୁଣି ଟଙ୍କା ପୁଣି ଚାକିରି ସବୁକିଛି ଫେରି ଆସିଲା ଆମର ଆଉ କିଛି ଅସୁବିଧା ହବନି କି
ତମେ ଆଜି ଆଉ ଏତେ ଖୁସି ହୁଅନି ସେଦିନ ଏତେ ଟିକେ ଖୁସିକୁ ଭଗବାନ ସହିପାରିଲେନି ଯେ ସବୁ ସୁଖକୁ ଆମ ଠାରୁ ଛଡେଇ ନେଇ ସବୁ ଦୁଃଖକୁ ଆମ ଉପରେ ଉଜାଡ଼ି ଦେଲେ ଆଉ ଆଜି କାହିଁକି ତମେ ଏତେ ଖୁସି ହଉଛ
ସେଦିନ ସେ ଖୁସିରେ ନିଶ୍ଚିତତା ନଥିଲା କିନ୍ତୁ ଆଜି ଅଛି
ତମେ ସତ କହୁଛ?
ଖାଲି ସତ କହୁଛି ନୁହଁ, ଗ୍ୟାରେଣ୍ଟି ଦଉଛି, ଗ୍ୟାରେଣ୍ଟି।
ହେଲେ ଆଜିର ଏ ଖୁସିଟି କାହା ପାଇଁ ଜାଣିଛ?
କାହା ପାଇଁ?
ଆମ ନମିତାଙ୍କ ପାଇଁ।
ଭାଉଜ
ନମି ପାଇଁ?
ଗୋଟେ ଶୁଭ ଖବର ମାନେ ନୂଆ ଖବର।
ଶୁଭ ଖବର କଣ କହୁନ?
କହିଲେ ତମେ ମତେ କଣ ଦବ କହିଲ?
ତମକୁ କଣ ନ ଦେଇଛି ଯେ ଆଉ ଦବା କଥା ପୁଣି ପଚାରୁଛ?
ଯେତେବେଳେ ଗୋଟେ ନୂଆ କଥା ଶୁଣିବ କିଛି ଦବନି?
ତମେ କୁହ ନା, କହିଲା ପରେ ମୁଁ ତମକୁ ଦେଇଦେବିନି।
ହେଲା ଶୁଣ,
ମୁଁ ତ ଠିକ ଏଇଆ ଅନୁମାନ କରୁଥିଲି। ଆରେ ଆମର ଆଉ କିଛି ଅସୁବିଧା ହବନି ରେ, ଆମ ପରିବାର ଯେମିତି ହସଖୁସିରେ ଥିଲା ପୁଣି ସେମିତି ହସଖୁସିରେ ରହିବ, ଏଣି କିଛି ଅସୁବିଧା ହବନି। ଏ ତୋ ଯୌତୁକ ଟଙ୍କାଟା ମୁଁ ଏଇ ଅଳ୍ପ ଦିନ ଭିତରେ ଦେଇଦେବି।
ଭାଇ ମୋ କଥା ଚିନ୍ତା ନକରି ବରଂ ତମ ବାପାଙ୍କ କଥା ଚିନ୍ତା କର। ମୋ ଯୌତୁକ ଟଙ୍କା ସେ ଆଜି ନହେଲେ କାଲି ନେବେ, ହେଲେ ବାପାଙ୍କ ରୋଗ ତ ଆଉ ଅପେକ୍ଷା କରିବନି।
ଆଇ ନିରୁ, ଶୁଣୁଛ ଟି ୟା କଥା ଶୁଣୁଛ? ଆରେ କାଲି ଏଡ଼ିକି ଟିକିଏ ଥିଲା, ଆଜି କେତେ ବଡ ବଡ କଥା କହିଲାଣି।
କହିବେନି ଏ ମାଷ୍ଟର ଟିକିଏ କହିଲା।
ଆଚ୍ଛା,
ଏଠି ନୀତିଶ ଦାସ ମାନେ?
ହଁ ମୁଁ। ଚାଲନ୍ତୁ।
ତମେ ତମେ କୁଆଡ଼େ ଯାଉଛ?
ଜେଲକୁ।
ଜେଲକୁ କିନ୍ତୁ କାହିଁକି, କଣ ପାଇଁ ତମେ ଜେଲକୁ ଯାଉଛ?
ଗୋଟେ ଲୋକକୁ ଆକ୍ସିଡେଣ୍ଟ କରି ମାରିଦେବା ଅପରାଧରେ ଆରେଷ୍ଟ କରାଯାଉଛି।
ଭାଇ ମୁଁ ତମକୁ ଏଠିକି ଆଗରୁ କହୁଥିଲି ନା, କାହିଁକି ତମେ ଏତେ ଖୁସି ହଉଥିଲ? କଣ ପାଇଁ ଏତେ ଖୁସି ହଉଥିଲ ଦେଖିଲ ତ, କାହିଁକି ଏତେ ଖୁସି ହଉଥିଲ? କଣ ପାଇଁ, କଣ ପାଇଁ?
କିନ୍ତୁ ପୋଲିସ ବାବୁ, ମୋ ଭାଇ କାହାକୁ ଆକ୍ସିଡେଣ୍ଟ କରିଛନ୍ତି? କିଏ ସେ ଲୋକ?
କିଏ ଆଉ ହବ, ସେ ହେଉଛନ୍ତି ଆମରି ବାବା। ଏ ନାଟକ ପଚାରୁନୁ, ନାଟୁ ସହିତ ଲୁଚାପୁଚି ଖେଳ ଖେଳୁଥିଲେ, ଖେଳୁ ଖେଳୁ ରାସ୍ତା ଉପରକୁ ଚାଲିଗଲେ। ମୁଁ ଯେତେ ଚିତ୍କାର କରି ଡାକିଲି ମୋ କଥା ଜମା ଶୁଣିଲେନି, ହଠାତ୍ କାର୍ଟି ଆସି ବାବାଙ୍କ ଉପରେ ମାରିଗଲା।
ତମେ କଣ କଲ, କଣ କଲ ତମେ? ଶେଷରେ ତମେ ବାପାଙ୍କ ନାଇଁ କହିଦିଅ, କହିଦିଅ ତମେ ଏକଥା ସବୁ ମିଛ ବୋଲି କହିଦିଅ।
ସବୁ ସତ ନିରୁ, ସବୁ ସତ। ଆକ୍ସିଡେଣ୍ଟ କଲାବେଳେ ମୁଁ ଜାଣିନଥିଲି ସେ ମୋ ବାପା ବୋଲି।
ନମ୍ବର 22। କି ପେସେନ୍ସ ନିର୍ମଳ, କି ପେସେନ୍ସ।
ନବୀନ, ନବୀନ ମୋ ବାପା।
ଆରେ ମୁଁ ସବୁ କଥା ବୁଝୁଛି, ହେଲେ ଏମିତି ଅଧର୍ଯ୍ୟ ହେଲେ ଚଳିବ?
କେମିତି ଅଧର୍ଯ୍ୟ ନ ହେବି? ଆରେ ତୁ ନିଜେ କହ, କେମିତି ମୁଁ ଅଧର୍ଯ୍ୟ ନ ହେବି? ମୁଁ ଗୋଟେ ଏମିତି ହତଭାଗା ଜନ୍ମ ହେଇଥିଲି, ମୋ ବାପାଙ୍କ ମଲା ମୁହଁ ବି ମୁଁ ଟିକେ ଦେଖିପାରିଲିନି।
ତତେ ତ ମୁଁ ଦିନେ କହିନଥିଲି ତୋର ଘର ଦ୍ୱାର ବାପ ମା ଏମାନଙ୍କୁ ଭୁଲିଯା ବୋଲି, ତୋ ବାପାଙ୍କ ପ୍ରତି ଅବହେଳା କରି ବୋଲି। ଏଇ ଏତେ ଦିନ ବାପା ମେଡିକାଲରେ ପଡ଼ିଲେ, ଦିନେ ଜାଣିଥିବ ଦେଖା କରିବାକୁ।
ନବୀନ,
ବାପାଙ୍କର ମଲା ସମୟରେ ତାଙ୍କ ମୁହଁରେ ଟୋପାଏ ପାଣି ଦେଇଛୁ, କାହିଁକି କାହିଁକି ତୁ ଏଥିରେ ଭୁଲ କରିନି ମୋର, କାହିଁକି?
ନବୀନ,
ତତେ ଦିନେ ମୁଁ କହିଥିଲି ନା, ପ୍ରଥମେ ତୁ ମୋର ସାଙ୍ଗ, ତାପରେ ମୋ ବିଜନେସ୍ ପାର୍ଟନର ବୋଲି। ଆରେ ମତେ ଦେଖ, ଏ ଦୁନିଆରେ ମୋର କିଏ ଅଛି କହିଲୁ? କେହି ନାହାନ୍ତି, ବଞ୍ଚିବି ମରିବା ସଙ୍ଗେ ସମାନ। ଟୋପାଏ ସ୍ନେହ ଆଉ କାଳିଜା ୟାଦର ପାଇଁ ପ୍ରତି ମୁହୂର୍ତ୍ତରେ ମୁଁ ଛଟପଟ ହଉଛି। ଆରେ ମୁଁ ମାନୁଛି ମୋର କୋଠା ଗାଡ଼ି ବ୍ୟାଙ୍କ ବାଲାନ୍ସ କେଉଁଥିରେ ମୋର ଅଭାବ ନାହିଁ, ହେଲେ ଏମିତି ଗୋଟାଏ ଜିନିଷ ଅଭାବ ଅଛି, ତତେ ମୁଁ କେମିତି କହିବି ନିର୍ମଳ, କେମିତି କହିବି?
ନବୀନ, ତୁ ଏସବୁ କ'ଣ କହୁଛୁ?
ଏଇ ଆରେ ଏ ଦୁନିଆରେ ସିନା ତୋ ବାପା ଚାଲିଗଲେ, ହେଲେ ତୋ ଭାଇ ଭାଉଜ ଭଉଣୀ ସମସ୍ତେ ଅଛନ୍ତି, ହେଲେ ମୋର କେହି ନାହାନ୍ତି ନିର୍ମଳ, କେହି ନାହାନ୍ତି।
ନାଇଁ ନବୀନ, ତୁ ସେମିତି କହନି, ତୋ ପାଇଁ କେହି ନଥିଲେ ବି ମୁଁ ଅଛି। ଆରେ ତୋର କିଛି ଅସୁବିଧା ମୁଁ ରଖିବିନି।
ପିଲାଟି ବେଳୁ ମୋ ମାର ସ୍ନେହ କ'ଣ ମୁଁ ଜାଣିନି, ମାର ପଣତ କାନି ତଳେ କେବେ ମୁଲୁଚୁକାଳି ଖେଳିବାର ସୁଯୋଗ ଟିକେ ପାଇଲି।
ନବୀନ,
ଭଉଣୀର କ'ଣ କଥା, ଭାଇର ସ୍ନେହ ଆଉ ମାର ଆଦର ପାଇବା ପୂର୍ବରୁ ହଠାତ୍ କାର ଆକ୍ସିଡେଣ୍ଟରେ ସବୁ ସ୍ୱପ୍ନ ମୋର ଭାଙ୍ଗି ରୋଜି ଚର୍ମାର ହେଇଗଲା। ଅଳ୍ପକେ ମୋ ବାପା ବଞ୍ଚିଗଲେ, ହେଲେ ବାପା ଚାଲିଗଲା ପରଠାରୁ କାଠାରୁ ମୁଁ ସ୍ନେହଭଳା କଥାଟିଏ ବି ପାଇଲି। ହେଲେ ତୁ ଶେଷ ସମୟରେ ତୋ ବାପାଙ୍କୁ ଟିକେ ଦେଖା କରିପାରିଲୁନି?
କାହିଁକି ଯାଇଥାନ୍ତି? ଶେଷ ସମୟରେ ଯାଇ ମୋ ଲାଭ ବା କ'ଣ ହେଇପାରିଥାନ୍ତା?
ଦେଖ ନିର୍ମଳ, ଯଦି ତୋ ଭୁଲର ପ୍ରାୟଶ୍ଚିତ କରିବାକୁ ଚାହୁଁ ତା ଲାଗେ ଯା, ଆରେ ତୋ ଭାଇକି ବଞ୍ଚା, ଥାନାକୁ ଯାଇ ସତ ସତ କଥା କହିଦେ। ନିଖିଲ ସିନା ଗାଡ଼ି ଆକ୍ସିଡେଣ୍ଟ କରିବ, ସେଥିପାଇଁ ତୋ ଭାଇ କାହିଁକୁ ଜେଲ୍କୁ ଯିବେ?
ନବୀନ
କ'ଣ ତାର ଟଙ୍କା ଅଛି ବୋଲି? ତୋ ପରିବାର ସିନା ଟଙ୍କାର ଅଭାବ, ହେଲେ ତୋର ତ ନାହିଁ। ତୁ ତ ନିଖିଲ ସିନା ଠାରୁ କମ୍ ନୁହେଁ। ସେଗୁଡ଼ା ଫ୍ୟାକ୍ଟ୍ରିର ମାଲିକ ହେଲେ ବି ତୁ ମୋ ଫ୍ୟାକ୍ଟ୍ରି ମ୍ୟାନେଜିଂ ପାର୍ଟନର। ଆରେ ଜାଣିଛୁ, ସେଇ ନିଖିଲ ସିନାକୁ ବଞ୍ଚିବାକୁ ଯାଇ ତୋ ଭାଇ ନିଜେ ଦୋଷଟାକୁ ମୁଣ୍ଡେଇ ମୁଣ୍ଡେଇ ନେଇଛନ୍ତି।
ନବୀନ
ଦେଖ ନିର୍ମଳ, ମୁଁ ଯଦି ତୋ ଜାଗାରେ ଥାନ୍ତି ନା, ତାହେଲେ ସେ ନିଖିଲ ସିନା ଛାତି ଉପରେ ପାଦ ରଖି କହନ୍ତି, କହ ନିଖିଲ ସିନା କହ, କାହିଁକି କେଇଟା ଟଙ୍କା ଦେଇ ମୋ ଭାଇକୁ କାହିଁକି କିଣି ନେଇଛୁ? କି ଦୋଷ କରିଥିଲେ ମୋ ବାପା? କାହିଁକି ତାଙ୍କୁ ମାରିଦେଇଛୁ? କହ ନିଖିଲ ସିନା କହ।
ତୁ ଠିକ କହିଛୁ ନବୀନ, ମୁଁ ସେ ନିଖିଲ ସିନା ପାଖକୁ ଯିବି, ଏ ଭଦ୍ର ସମାଜ ଆଗରେ ତା ଭଦ୍ର ମୁଖ ମୁଁ ଖୋଲିଦେବି, ତାକୁ ତା ପ୍ରସାଦର ଘୋଷାରେ ଆଣି ମୁଁ ପିଟି ପିଟି ପଚାରିବି, କହ ନିଖିଲ ସିନା କଣ ପାଇଁ ମୋ ପରିବାରରେ ଏତେ ବଡ଼ ଅଶାନ୍ତିର ଝଡ଼ ସୃଷ୍ଟି କରିଛୁ? କଣ ପାଇଁ ମୋ ବାପାଙ୍କୁ ଗାଡି ଆକ୍ସିଡେଣ୍ଟ କରିପାରିଛୁ? ଉତ୍ତର ଦେ ନିଖିଲ ସିନା, ଜବାବ ଦେ।
ଭଗବାନ, ଏ ଦୁନିଆରେ ମୋର ସବୁ ଚାଲିଯାଉ, ହେଲେ ମୋ ସାଙ୍ଗର କିଛି ନ ପ୍ରଭୁ, ମୋ ସାଙ୍ଗର କିଛି ନ, କିଛି ନ। ଆରେ ଆପଣ ଏ କଣ କହୁଛ ନାରାୟଣ ବାବୁ? ଆପଣ ଯେ ମୋ ସାଙ୍ଗର ଭିଣେଇ, ଆପଣ ମୋତେ ପାଦ ଛୁଞ୍ଚନ୍ତି କାହିଁକି? ମୁଁ ଜାଣିପାରୁନି,
ଆପଣଙ୍କ ପାଦ ଧୂଳିରେ ମୋତେ ବଞ୍ଚିତ କରନ୍ତୁନି, ଖାଲି ଟିକିଏ।
ଓହୋ ନାରାୟଣ ବାବୁ, ଆପଣ ଏ କଣ କରୁଛନ୍ତି?
ଆପଣ ଖାଲି ଟିକିଏ ଚକର ଲଗେଇଦେଲେ ମୋ ଯୌତୁକ ଟଙ୍କାଟା ମୁଁ ପାଇଯାନ୍ତି।
ମାନେ
ନଟ ଭାଇନା କହୁଥିଲା କଣ ଯୋଗେଇଦେବି,
କିନ୍ତୁ
ଖାଣ୍ଟି କ୍ଷୀର ଆଜ୍ଞା, ପାଣି ଜମା ମିଶିନି, ଦେହକୁ ଯେମିତି ଆଉ ମୁହଁକୁ ବି ସେମିତି।
ହେଲେ ମାଲଟା କୋଉଠିକାର?
ମୋ ନିଜର ଆଜ୍ଞା, ରାଜି ନ ହେଲେ ବି ଜବରଦସ୍ତ ବି ଅସୁବିଧା ନାହିଁ।
ଠିକ ଅଛି, ମୋ ଗେଷ୍ଟ ରୁମ୍ରେ ମୋତେ ଦେଖା କରିବ।
ଲକ୍ଷେ ଟଙ୍କା ପାଇବି ଟି ନା, ଇଏ ବି ଶଳା ଶିଖାଶୁଖି ହେଇଛନ୍ତି।
ସିନ୍ ନମ୍ବର 23।
ଆଜ୍ଞା, ଏ ଦେଖନ୍ତୁ, ମୁଁ ଗାଁରେ ଜମି ବିକ୍ରି କରି ଟଙ୍କା ନେଇଯାଇଛି, ଆପଣ କହିଲେ ମୁଁ ଆହୁରି ଟଙ୍କାର ବ୍ୟବସ୍ଥା କରିଦେବି, ଚାଲନ୍ତୁ ଶୀଘ୍ର ଆମେ ରୋଗୀକି ଭେଲର ନେଇଯିବାର ବ୍ୟବସ୍ଥା କରିବା।
କିନ୍ତୁ ନିଗମ ବାବୁ, ମାନେ କଥା କ'ଣ କି?
କ'ଣ? ଓହୋ, ଆପଣ ବୋଧେ ଭାବୁଛନ୍ତି ମୁଁ ଟଙ୍କା ଆଣିନି? ନାଇଁ ଆଜ୍ଞା, ଲକ୍ଷେ ଟଙ୍କା ନେଇଯାଇଛି, ଆପଣ କହିଲେ ମୁଁ ଆହୁରି କିଛି ଟଙ୍କାର ବ୍ୟବସ୍ଥା କରିଦେବି।
ନା ନା, ମାନେ ମୁଁ ସେ କଥା କହୁନି, ମାନେ କଥା ହେଉଛି ମାନେ ସେ ଲୋକ।
ଆପଣ ଆଉ ମୋତେ କିଛି କୁହନ୍ତୁନି, ଆପଣ ଜାଣିନାହାନ୍ତି ଓକିଲ ବାବୁ, ସେ ନିମାଟା ବିଚରା ଜେଲ୍ ଚାଲିଯିବା ଦିନଠୁ ମୋ ସ୍ତ୍ରୀଟା ବିଚାରି କିଛି ଖାଇନି, ସବୁବେଳେ ତାରି ଆସିବା ବାଟକୁ ଅନେଇ ବସିଛି, ଅନ୍ତ ଚିରି ସିନା ଜନ୍ମ କରିନି, ହେଲେ ନିର୍ମାଲ୍ୟଟାକୁ ମୋ ନର୍ମଦା ଯେତେ ଭଲ ପାଏ, କେଉଁ ମା ବି ତା ପୁଅକୁ ଏତେ ଭଲ ପାଇବନି।
ମୁଁ ନିରୂପା ନିଗମ ବାବୁ, ଆପଣ ହୁଏତ ଆପଣଙ୍କ ଜମ୍ବାଡ଼ି ବିକ୍ରି କରି ଭୁଲ କଲେ।
କ'ଣ କହିଲି? ଭୁଲ କଲି କାହିଁକି? ଏସବୁ ଜମ୍ବାଡ଼ି ରହି ଆମ ଲାଭ କ'ଣ? ଆମ ପିଲାଟା ତେଣେ ବିନା ଦୋଷରେ ଜେଲ୍ର ଅନ୍ଧାର ଭିତରେ ରହି ବାହାରର ଆଲୁଅ ଟିକିଏ ଦେଖିବା ପାଇଁ ଦିନ ଗଣୁଥିବ, ଆଉ ଆମେ ଏଠି ଜମିବାଡ଼ି କ୍ଷେତ ଫସଲକୁ ନେଇ ମଉଜ କରିବୁ ନାହିଁ। ଏସବୁ ଯଦି ମୋ ସାନ ଭାଇଟାକୁ ମୁକୁଳେଇବାରେ ନ ଲାଗିଲା, ତାହେଲେ ଜମିବାଡ଼ି ରହି ଆମ ଲାଭ କ'ଣ?
ନିଗମ ବାବୁ, ଲାଭ କ୍ଷତିର ଅଙ୍କ ଦେଖିବା ପାଇଁ ସେ ବୁଢ଼ା ଜଣକ ଆଉ ଏ ଦୁନିଆରେ ନାହିଁ। ପାଗଳା ହେଇ ରାସ୍ତାରେ ଘୁରି ବୁଲୁଥିବା ସମୟରେ ଗୋଟେ କାର ଆକ୍ସିଡେଣ୍ଟରେ ସବୁଦିନ ପାଇଁ ସାକ୍ଷୀ ବୁଝିଲା।
ଓହ ମାଇ ଗଡ୍!
ହଁ ନିଗମ ବାବୁ, କଥା ସତ।
ହେଲେ କଣ ହବ ଓକିଲ ବାବୁ, କଣ ହବ?
ଦେଖନ୍ତୁ ନିଗମ ବାବୁ,
ମୋ ନିମାଟା କଣ ଆଉ କେବେ ହେଲେ ସେ ଅନ୍ଧାର ଭିତରୁ ବାହାରର ଆଲୁଅ ଟିକେ ଦେଖିପାରିବନି?
ଆପଣ ସେମିତି କାହିଁ ଭାବୁଛନ୍ତି? ଦେଖନ୍ତୁ, ଆପଣଙ୍କ କେସ୍ ଯେତେବେଳେ ମୁଁ ଟେକ୍ଅପ୍ କରିଛି, ତାକୁ ସଲ୍ଭ କରିବା ବାଟ ମୁଁ ନିଶ୍ଚୟ ଖୋଜି ବାହାର କରିବି।
ଏଇ ଚାନିଆ ବାବୁ, मलई पकई हलई हलई रंगवती चा आणी पूरा झुल मारी दब। हाँ
अरे नाली निगम बाबू यही नियंतु चाह नि अरे नियंतु ना ओहो आपण एमिती ऑफसाइड हेल चोइबो नियंतु
किलो मा हाँ करी कौन अनिजम ये ढेकानिया लोक रकम कौन अनिजम ये चा खाई दिए बाबू किमित हेची देखो
ओ प्लीज पियंतु ना नाली
आज्ञा
रंगवती चा नाही पूरा झुल लेके आनिछ
झुल लेके आनिछ
अच्छा
खाई दिए बाबू किमिते लागुछ बाबू
बढ़िया आइछ हो
नाली रे हाथ तयारी चा केते बाबू को मन किन लेची ना
अच्छा
हां बाबू
अच्छा नाली
आज्ञा
तमे खाली ए चा व्यापार करू छ ना आउ किसी व्यापार तोर अछि
लो मा ए आउ की व्यापार एई तो मोर सर्वस
अच्छा
हेले आज्ञा एई ने पूरा व्यापार मानदा
व्यापार मानदा
हां बाबू
कहि
कोन कहिबी दिनर दस्तर पुलिस वाला तागेदी करी जाउछन केबिन उठा केबिन उठा केबिन उठा
केबिन उठा
हां बरा
पुलिस वाला तुम केबिन उठा काई कहउछन
ई कोन कहिबी आज्ञा से दिन जो छतरा बजारी टोकाडा को मत
हट टोका कोन टोका
कोन कुदी अछ मारिबो ना कोन बाबू को टोका मु कहि परबिनि
चुप सा
लो मालू
तू सब जानिस
लो मालू ये कोन कथा कहू मारिबो लो मालू लो मालू
लो मालू
अरे अरे लो नाली आजी मल्ला
तू सला सब जानछु कबे
मु किछि जाननी बाबू मु किछि
जान हेडी बाबू मो नाली काई के मारु छ
माने
हेडी नाली तू सब सत कथा कहि देउनु
मु कोन जानिछ जे कहि देमि
हां मते से दिन कहूतलु से छक ऊपर से टोका माने से बुढ़ाटा को मारि देले
नेपा
चुप सा तू सब जानिछ
मनीष मारती मो बापा ना सांगर मिसे सांगर फुसु फुसु हुए चलु ना मो बापा ना थाना रे कहमी चलो
चल थाना चल
लो मास थाना को नाही बाबू पूरा सत कथा कहले थाना को जेबिनी
सत कथा कहले असुर तोर कोन होजी थाना को जाई से कथा कहू चल
मते भारी भय लागु जी
रे किछि नै चल आमे निरीह प्राणी हमरो किए कोन करियो चल मो संग
आज्ञा चलंतु
यस
ओके
सीन नंबर 24
लेखिल सिन्हा अबे बाहर को निकल सिन्हा अबे मोड़ा कुछ ही अबे तू भविष्य मौते होसन तेरा सो भी तेरा भोसे ही दे तू शांति रे रही वो अबे नहीं मौत होते शांति रे रखे दे बिरी अबे बाहर को तो सारा खानदान टेको मोपोड़ी जाली पाऊसा कर दी भी अबे बाहर को निकल सिन्हा
किसी लाभ बनी यंग मैन बरं सेतिरे तमर सबठर बेसी क्षति हबो
हेले मु तो शांति पाइबी कहो निखिल सिन्हा कोन पाइबो परिवार तक तो जाली पड़ी पाऊ सकर देलु कोन पाइबो बापा को तो गाड़ी एक्सीडेंट कर मारिलु आ सेतिकरे तो मनर आशा मेटिलानी सेसरो मो निरीओ भाईटा गुनी तू जेल को पठे दे छौ तोते देखि मोर इच्छा होची
कोन मत मार दबो मत मारि तबर धमक देखौ छ ऑलराइट मते मारि देले तुम बापा जति फेरि आइसिबे और तुम परिवार हस खुश ज्वर भरी जीवते मार मत मारी दियो अच्छा
यस
स्टैंड देयर देखु रिवॉल्वर को मोर गोटे बुलेट तुम्हें यथेष हम बैक बैक भूल बाटर चलता लोकटा ही सब भूल करे एति तुम मन रख तुम बापा को मु मारी तुम भाई सहित मु प्रतारणा करी भूल स्वप्न भितर थी ठीक संधान करने को गले तुम हारी जीव यंग मैन एति मन रख गोटे ठीक करने को जाई तुम आउ गोटे भूल करुछ बोली
हाउ मो नवीन बखर सब सत कथा जानी पारी आउ तो छोड़ा ना देखी मोर मन हो
मुझे तुमको सही कथा कहे छोड़ना तुम्हें करुछ बोली तुम परिवार तुम नष्ट कर दीछ बोली ए सब घटना रे मुख्य समी तमे बोली
नहीं खेल सिन्नो
निर्मल चणागुली अटी गल काई की चणागुली हेले तांको छाती किनुए मो छाती की ताहले जानी पारिबो प्रकृत दोषी किए चणागुली तोटू सब प्रकार प्रतिदान पाई सला परे तो से सही छडा पूर्ण करिने
भाई
भाई ଅଧିକାର ଅଛି ଭାଇ ଉପରେ ତୋର, ଦାବି ଅଛି ଅଛି ଦାବି ଅଛି ଅଛି ଦାବି ଅଛି
କଣ ହଉଛି ନୀତିଶ?
ଆରେ କାହାକୁ ମାରିବାକୁ ଯାଉଥିଲୁ? କାହା ଉପରକୁ ହାତ ଉଠାଉଥିଲୁ? ଗୋଟାଏ ଦେବତା ଉପରକୁ। ତୋ ସାଙ୍ଗ ନବୀନକୁ ଛାଡ଼ି ମୋ ମାଲିକକୁ ପଚାରୁଛୁ? ଆରେ ତାଙ୍କ ଅତିଥି ଯା ପଚାର ତୋ ସାଙ୍ଗ ନବୀନକୁ, ପ୍ରକୃତ ଦୋଷୀ କିଏ? ଯା ପଚାର 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 ପଚାର।
କଣ କରୁଛ ନୀତିଶ?
ଥାଉ ସାର୍, ତାଙ୍କୁ ଆପଣ ଅଟକାନ୍ତୁନି। ସେଇ ଦେବତାଙ୍କ ପାଖରେ ମୁଁ ଯୋଉ ଭୁଲ କରିଛି ତାର ଶାସ୍ତି କେବଳ ତାଙ୍କରି ହାତରେ ହବ ସାର୍। କୁହ ଭାଇ, ଆଜି ଯାଇ କାହିଁକି ତମେ ନିଜ ହାତରେ ମୋତେ ଶାସନ କରିନଥିଲ? କାହିଁକି ନିଜ ସ୍ନେହ ହାତରେ ଭିତରେ ବୁଡ଼େଇ ରଖି ମୋର ଦୋଷ ଦୁର୍ବଳତାକୁ ଚାପି ରଖି ତମେ ମୋତେ ନରକ ଆଡ଼କୁ ଟାଣି ନେଇଥିଲ? ମାର ଭାଇ, ମାର ମାରି ମାରି ତମେ ପୁରା ମୋତେ ଶେଷ କରିଦିଅ।
ସାନ ଭାଇ ନୁହେଁରେ ତୁ ଚାଲ
ଭାଇ, ସବୁବେଳେ ମୋର ଭାଇ, ସବୁବେଳେ ମୋର, ମୋତେ ତମେ କ୍ଷମା କରିଦିଅ ଭାଇ, ତମେ କ୍ଷମା କରିଦିଅ।
ନା ରେ ନିର୍ମଳ, ତୋର କିଛି ଭୁଲ ନାହିଁ, ସବୁ ଭୁଲ ସେ ନବୀନ ରାୟର। ନବୀନ ରାୟର ଭୁଲ ରାସ୍ତାରେ ପରିଚାଳିତ ହୋଇ ଆଜି ପର୍ଯ୍ୟନ୍ତ ତୁ କେବଳ ଭୁଲ କରିଆସିଛୁ। ଟଙ୍କା ପଇସାର ଲୋଭ ଦେଖି ସିଏ ତତେ ଆମମାନଙ୍କ ପାଖରୁ ଛଡ଼େଇ ନେଇଥିଲା, ଏଥିପାଇଁ ଦାୟୀ ସେ ନବୀନ ରାୟ।
ଏଥିପାଇଁ ଦାୟୀ ସେଇ ନବୀନ ରାୟ। ନବୀନର ଚକ୍ରାନ୍ତରେ ମୁଁ ମଧ୍ୟ ଶିକାର ହେଇଯାଇଥିଲି। ସେଦିନ ସେ ମୋତେ ଗାଡ଼ି ଆକ୍ସିଡେଣ୍ଟ କରି ମାରିଦେବା ପାଇଁ ଚାହିଁଥିଲା। ଏକଥା ମୁଁ ଜାଣିପାରି ମୋ ଗାଡ଼ିର ସ୍ପିଡ଼ିଟାକୁ ବହୁ ଗୁଣରେ ବଢ଼େଇଦେଲି। ଠିକ୍ ଏତିକି ବେଳେ ଜଣେ ବୁଢ଼ା ମୋ ଗାଡ଼ି ଆଗକୁ ଚାଲିଆସିଲେ। ମୁଁ ଗାଡ଼ି କଣ୍ଟ୍ରୋଲ କରିପାରିଲିନି। ମୋ ଜୀବନକୁ ବଞ୍ଚିବା ପାଇଁ ଯାଇ ମୁଁ ସେ ବୁଢ଼ା ଉପରେ ଗାଡ଼ିଟାକୁ ଚଢ଼େଇଦେଲି।
ହଁ ରେ ନିର୍ମଳ, ଆଉ ମୁଁ ବି ନଜାଣି ନଶୁଣି ସେଇ ଆକ୍ସିଡେଣ୍ଟ କେସ୍ଟା ମୋ ମୁଣ୍ଡକୁ ନେଇଗଲି। ହେଲେ ଘରେ ପହଞ୍ଚି ଦେଖିଲି ସେ ବୁଢ଼ାଟା ଆଉ କେହି ନୁହେଁ ରେ, ସେ ଆମ ବାପା।
ନବୀନ ରାୟ, ମୁଁ ତତେ କେବେ ଛାଡ଼ିବିନି। ନିର୍ମଳ,
ଯେତେବେଳେ ଠିକ ବାଟକୁ ଆସିଛୁ ଆଉ ତତେ ଭୁଲ କରିବାକୁ ଦେବିନି।
ମୁଁ ତମକୁ ଅଚୁରୁଛି ଭାଇ, ତମେ ମୋତେ ଛାଡ଼ିଦିଅ। ସେ ବସ୍ଟାକୁ ବର୍ଡର କରି ମୋତେ ଯଦି କାଠ ଗଡ଼ାରେ ଛିଡ଼ା ହବାକୁ ହୁଏ ତାହେଲେ ମୁଁ କେବେ ପଚେଇବିନି ଭାଇ, ତମେ ମୋତେ ଛାଡ଼ିଦିଅ ଭାଇ।
ତମେ ତାକୁ ଅଟକାଅ।
ନିର୍ମଳ, ନିର୍ମଳ,
ହେଲେ ଜଣେ ନିର୍ଦ୍ଦୋଷ ଦଣ୍ଡ ନ ପାଉ।
ମାନେ
ଭାରତୀୟ ଦଣ୍ଡବିଧି ଆଇନ ଏ ମହାସତ୍ୟ, ନହେଲେ କେବଳ ବହିର ଭାଷା ହିଁ ରହିଯିବ। ପ୍ରମାଣ ଖୋଜୁଛନ୍ତି ତ? ପ୍ରମାଣ ଅଛି?
ପ୍ରମାଣ ଅଛି, ଦେଇପାରିବେ ପ୍ରମାଣ ନିର୍ମାଲ୍ୟ ମହାନ୍ତି ଦୋଷୀ ନୁହେଁ ବୋଲି?
ୟେସ୍ ଇନ୍ସପେକ୍ଟର, ପ୍ରକୃତ ନିର୍ମାଲ୍ୟ ମହାନ୍ତି ଦୋଷୀ ନୁହଁ। ପ୍ରକୃତ ଦୋଷୀର ପ୍ରମାଣ ଦବ ନାଲି
ନାଲି
ନାଲି।
ଆଜ୍ଞା
କ
ଏଇ ଜିମି ନା
ସାମ୍ନେ ଆଯାଅ ନାଲି।
ଏ ନାଲି
ଆଯାଅ ସାମ୍ନେ।
ଜୁହାର ଆଜ୍ଞା। ଏ ବାବୁ ହଉଛନ୍ତି ନିର୍ଦ୍ଦୋଷ, ଦୋଷୀ ହଉଛି ନିଜାମ ନୀଲୁ ଆଉ ସେ ବାଡ଼ି ପଶା ନିହାର। ସତ କହୁଛି ବାବୁ, ସେ ବୁଢ଼ାଟାକୁ ଯୋଉ ଗଡେଇ ପଡେଇ ମାଡ ଅଇଲୁ ବାପ, ତା ବ୍ୟାଗଟାକୁ ଛଡେଇ ନେଇଗଲେ, ବିଧା ଚାପୁଡା ଖାଲି କରିଦେଇଗଲେ। ହଁ ବାବୁ, ସେ ବାବୁ ଗଲା ପରେ ସବୁ ପଳେଇଗଲା ପରେ ଇଏ ବାବୁ ଆସି ପହଞ୍ଚିଲେ। ହଁ ବାବୁ, ରକ୍ଷା କରିଛନ୍ତି ଏ ବାବୁ।
ତମେ ମିଛ କହୁନ ତ?
ଠାକୁରଙ୍କୁ ଦେଇ ଆଜ୍ଞା, ମୁଁ ସତ କଥା କହୁଛି।
ହେଇଟି ବାବୁ, ୟାଙ୍କ ସାଙ୍ଗରେ ମୋ ବାପା ବି ଅଛି।
ତମ ବାପା?
ହଁ ହଁ, ନଟିଆ ମହାନ୍ତି ମୋ ବାପା।
ଭେରି ଗୁଡ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ନରୁତମ ବାବୁ। ପ୍ରକୃତ ଦୋଷୀର ସନ୍ଧାନ ଦେଇ ଆଇନକୁ ଆଜି ଆପଣ ଠିକ ରାସ୍ତା ଦେଖିଛନ୍ତି।
ଥ୍ୟାଙ୍କ ୟୁ ସାର୍।
କନେଷ୍ଟବଳ, ତାଙ୍କ ହାତରୁ ହାତକଡ଼ି ଖୋଲି ଦିଅ। ହଁ ଦେଖ, ତମେ ଦି ଜଣ ମୋ ସହିତ ଟିକେ ଭିତରକୁ ଆସ।
ଭିତରକୁ ଯାଉଛୁ? ଆଉ ଭିତରକୁ ମୁଁ ଯିବିନି।
ତମେ ଯାହା ସବୁ ଦେଖିଛ ତାକୁ ରିପୋର୍ଟ ଲେଖେଇ ପ୍ରକୃତ ଆସାମୀକୁ ମୁଁ ଧରିବି।
ମାଡ ହବନି ତ?
କିଛି ହବନି, ଧରିବାର କିଛି ନାହିଁ। ଆସ,
ଗଲେ କିଛି ହବନି
ନା? ଆମେ ନିରୀହ ପ୍ରାଣୀ, ଆମର କିଏ କଣ କରିବ? ଯିବା
ଯିବା।
ଆଚ୍ଛା ନୁରୁତମ ବାବୁ, ଆପଣ କାଇଣ୍ଡଲି ଟିକେ ମୋ ସହିତ ଆସନ୍ତୁ।
ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ।
ମୋତେ ଧନ୍ୟବାଦ ନ ଦେଇ ବରଂ ଧନ୍ୟବାଦ ସେଇମାନଙ୍କୁ ଦିଅ ଯେଉଁମାନେ ତୁମକୁ ଚାତକ ଭଳି ଅନେଇ ରହିଛନ୍ତି।
ନରୋତ୍ତମ ବାବୁ ଥ୍ୟାଙ୍କ ୟୁ, ନରୋତ୍ତମ ବାବୁ ଥ୍ୟାଙ୍କ ୟୁ ଭେରି ମଚ। ଆରେ ନିମା ମୋ ଭାଇ।
ଭାଇ ତମେ ଜମା ବ୍ୟସ୍ତ ନା ଭାଇ। ଭାଇ ତମେ ଜମା ବ୍ୟସ୍ତ ନା ଭାଇ, ତମେ ଜମା ବ୍ୟସ୍ତ ହୁଅନା। ମୋତେ ଯେଉଁମାନେ ଆଇନ କାନୁନ ଯୁବକାଷ୍ଟ ଭିତରକୁ ଠେଲି ଦେଇଛନ୍ତି, ମୁଁ ସେମାନଙ୍କୁ କେବେ ବି ଛାଡ଼ିବିନି ଭାଇ। ମୁଁ ସେମାନଙ୍କୁ କେବେ ବି ଛାଡ଼ିବିନି। ମୁଁ ବି ସେମାନଙ୍କୁ ସେଇ ନିଆଁରେ ଜିଅନ୍ତା କଲବଲ କରି ଛଟପଟ କରି ମାରିବି। ମୁଁ ସେମାନଙ୍କୁ କେବେ ବି ଛାଡ଼ିବିନି, ନାଇଁ କେବେ ବି ଛାଡ଼ିବିନି।
ଚାଲ କହୁଛି, ଚାଲ କହୁଛି, ଚାଲ ଭାଇ
ଛାଡ଼ି ଦିଅ।
ଏଇ ଦେଖ ୟାର କଣ୍ଡିସନ ରୁମ। ମୋ କଥା ରାଜି ହେଇଯା କହୁଛି।
ନାଇଁ ମୋତେ ଛାଡ଼ି ଦିଅ ଭାଉଜ, ଭାଉଜ ଦେଖିବ ଆଜି କେମିତି ଭାଇ କହୁଛନ୍ତି।
ଅଛି ଆଉ ଆସିବ ନ, ଟକାଟା ପାଖକୁ ସ୍କୁଲକୁ ଯାଇଛି। ଆଉ ଭାଉଜ ଭାଉଜ ଡାକୁଛୁ କାହିଁକି?
ନ ଥାନ୍ତୁ ମୋ ଅପା ନାହାନ୍ତି କି?
ଅପା
ଅପା ଅପା ଲ ଦୌଡ଼ିଆ ଦେଖିବୁ ଭାଇ କେମିତି
ଚିଲେଇକି ଡାକ। ଗୋଟେ ସୁନ୍ଦରିଆ ଛୁଆ ଜନ୍ମ କରିବ ବୋଲି ଠାକୁରାଣୀ ପାଖକୁ ମାନସିକ କରିବାକୁ ଯାଇଛି, ଆଉ ଅପା ଅପା ଡାକୁଛି କାହାକୁ ବା? ଚାଲ କହୁଛି, ମୋ କଥା ରାଜି ହେଇ ଯା କହୁଛି।
ଭାଇ ତମେ ଏତେ ତଳକୁ ଖସିଗଲ, ସାମାନ୍ୟ କେଇଟା ଯୌତୁକ ଡଙ୍ଗାର ନିଶା ତମକୁ ଏତେ ପାଗଳ କରିଛି ଯେ ତମେ ଶେଷରେ ତମ ଭଉଣୀକୁ ବିକିଦେବାକୁ ବସିଛ। ଏଇଥିପାଇଁ କଣ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ତମ ହାତରେ ରାକ୍ଷୀ ବାନ୍ଧିଥିଲି, ଏଇଥିପାଇଁ କଣ ତମ ଭାଇ ବୋଲି ସ୍ୱୀକାର କରିଥିଲି, ଏଇ କଣ ତାର ପ୍ରତିଦାନ? ହେ ଭଗବାନ ଏଇ କଣ ତାର ପ୍ରତିଦାନ?
ଚାଲ ବେ,
ନା ମୁଁ ଯିବିନି।
ଚାଲ କହୁଛି,
ନା ମୁଁ ଯିବିନି।
କାହିଁକି ଭାଇ ମୁଣ୍ଡ ଉପରେ ଆଉ ବୋଝ ରହିବୁ କହିଲୁ? ବର ପରା ତତେ ଓଲଟି ଯୌତୁକ ଦେଇ ବାହା ହବ, ଚାଲ।
ନା ମୁଁ ଯିବିନି।
ଚାଲ କହୁଛି,
ଅପା
ଯିବୁନି।
ଭାଇ କେମିତି କହୁଛନ୍ତି?
ଏଇଠୁ ସେ ଜାଣିଛୁ ନା ଯିବୁନି?
ଅପା
ଚାଲ କହୁଛି,
ନା ମୁଁ ଯିବିନି।
ଚାଲ ବେ,
ନା ମୁଁ ଯିବିନି। ଛି ଛି ଛି, ତମ ଟିକେ ଲାଜ ଲାଗୁନି? ସାମାନ୍ୟ କେଇଟା ଟଙ୍କା ପାଇଁ ତମେ ମୋ ଭଉଣୀ ବିକି ଦବ ପାଇଁ ବସିଛ? ଯଦି ବିକିବାର ଇଚ୍ଛା ଅଛି ତାହେଲେ ମତେ ବିକି ଦିଅ, ତାପରେ ତମର କି ଅଧିକାର ଅଛି ତମେ ତାକୁ ବିକି ଦବ?
ତତେ କିଏ ନବ ନା? ତୁ ତ ପାଚିଲା ଫଳ, ଝଡି ପଡ଼ିଲୁଣି, ଆଉ କେଇଟା ଦିନ ଗଲା ପରେ ତୁ ପଚିବୁ, ତତେ ନବ କି?
ନମିତା, ନମିତା, ଆରେ ନମିତା କଣ ହେଲା ତମର? କଥା କୁହ ନମିତା, କଥା କୁହ ନମିତା, ନମିତା, ଆରେ ନାଟୁ ଚାହିଁଛୁ କଣ? ଶୀଘ୍ର ଯା, ଗୋଟେ ରିକ୍ସା ଡାକି ଆଣିବୁ, ଅପାଙ୍କୁ ମେଡିକାଲ ନେଇଯିବା। ନମିତା କଥା କୁହ, ନମିତା କଥା କୁହ, ନମିତା, ନମିତା।
ସେ ନମ୍ବର 27। ଚାଲ ଚାଲ କହୁଛି,
ମତେ ଛାଡି ଦିଅ ଭାଇ, ମତେ ଛାଡି ଦିଅ ଭାଇ।
ଛାଡିଦେବି, ଏଇ ଦେଖ କହୁଥିଲି ନା, ପୁରା ବିଶ୍ୱାସ ହଉନଥିଲା। ଏୟାର କଣ୍ଡିସନ ରୁମ୍ ଦେଖୁଛୁ କେତେ କୋଲ୍ଡ, ମାନେ ଥଣ୍ଡା।
ମୋତେ ଛାଡ଼ି ଦିଅ, ତା ନହେଲେ ମୁଁ ପାଟି କରି ସମସ୍ତଙ୍କୁ ଡାକିବି।
ହେଲେ ବଡ଼ ବଡ଼ ଘରେ ଏମିତି ପାଟି ହୁଏ, ହେଲେ ନିବୋଜ କୋଠରୀ ମଧ୍ୟରେ ସବୁ ଚୁପଚାପ ରହିଯାଏ।
ଭାଇ ମୁଁ ଆପଣଙ୍କ ଗୋଡ଼ ଧରୁଛି ଭାଇ, ଆପଣ ମୋର ଏତେ ବଡ଼ ସ୍ୱପ୍ନକୁ ଭାଙ୍ଗିରୁଛି, ଚୁରମାର କରିଦିଅନ୍ତୁ।
ନା ତୋ ସ୍ୱପ୍ନ କିଏ ଭାଙ୍ଗି ଦେଉଛି? ତୁ ମୋ କଥାରେ ରାଜି ହେଇଗଲେ ଖାଲି ଟଙ୍କା ବିଛଣାରେ ଶୋଇବୁ, ସୁନା ଗହଣାରେ ତତେ ଛାଇ ଦେବେ।
ନା ମୁଁ ଯିବିନି।
ଯିବୁନି?
ନା।
ଏଇ ଦେଖ ଦେଖୁଛୁ, ଦେଖୁଛୁ ଏ ଛୁରୀ
ହବେ କଣ ଚାଲିଛି ଝିଅ? ଗୋଟା ଝିଅ କଣ ବେଜିତ କରିବୁ? ଆ ଭାଇ ତୋର କଣ ମା ଭଉଣୀ ନାହାନ୍ତି କି? ହବେ ଏଠି କାହାକୁ ନେଇ ଆସୁ? ନିର୍ମଳ ଭଉଣୀକୁ। ହବେ ଜାଣିଛୁ, ନିର୍ମଳ କେବଳ ମୋ ସାଙ୍ଗ ନୁହେଁ, ସେ ମୋ ଛାତିର କଲିଜା।
କଣ କହୁଲି ଶଳା, ସବୁ ଶିଖା ଶିଖି ହେଇଛନ୍ତି
ଭାଇ, ମତେ ବଞ୍ଚାନ୍ତୁ ଭାଇ, ତା ନହେଲେ ଆମର ସବୁ ସର୍ବନାଶ କରିଦେବେ।
ଆରେ ନା, ହେଲେ ଏଇ ଡିଏଟା ତମ ଯୋଉ ସର୍ବନାଶ କରିଛି, କେମିତି ତମେ ଯେ ବାହାରେ ମୁଁ ଦେଖିବ? ଏଠୁ ଚାଲିଗଲା ପରେ ସମସ୍ତେ କହିବେ ରାଇ ଏନସନ୍ସ କମ୍ପାନୀର ମ୍ୟାନେଜିଂ ପାର୍ଟନର ମିଷ୍ଟର ନିର୍ମଳ ଭଉଣୀ ଗୋଟାଏ ଗୋଟାଏ ଚରିତ୍ର ହୁଏ ନା ଗୋଟେ ବିଷିଆ, କେମିତି କେମିତି ମୋ ସାଙ୍ଗ ନିର୍ମଳ ମୁଁ ଦେଖିବ? ନା ଆଜି ଆହୁରି ମୁଁ ସମାଧାନ କରିବି, ସବୁ କିଛିକି ଜଳାଞ୍ଜଳି ଦେଇ ମୁଁ ତମକୁ ବିବାହ କରିବି।
ନା ଭାଇ, ମୁଁ ଆପଣଙ୍କ ପ୍ରସ୍ତାବକୁ କେବେ ହେଲେ ସ୍ୱୀକୃତି ଦେଇପାରିବିନି, କାରଣ ମୁଁ ଆଉ ଜଣଙ୍କର ହେଇସାରିଛି।
ଓହୋ, ତୁ କଥାଟା ବୁଝୁନୁ କାହିଁକି? ଏ କଳଙ୍କର ବୋଝ ନେଇ ତା ପାଖରେ ପହଞ୍ଚିଲେ ସେ କଣ ତତେ ଗ୍ରହଣ କରିବ?
ହଁ ଭାଇ, ସେ ମତେ ନିଶ୍ଚୟ ଗ୍ରହଣ କରିବେ। ସେ ବିଶ୍ୱାସ ମୋର ଅଛି, ସେ ମତେ ନିଶ୍ଚୟ ଗ୍ରହଣ କରିବେ।
ଆଚ୍ଛା, ଏ କଳଙ୍କର ବୋଝକୁ ଆହୁରି ବଢେଇ ଦେଲେ ତାପରେ ବି
ଭାଇ ମତେ ଆପଣ ସେମିତି କୁହନ୍ତୁନି। ଆପଣ ମୋର ଏତେ ବଡ ସ୍ୱପ୍ନକୁ ଭାଙ୍ଗି ରହି ଚୁରମାର କରିଦିଅନ୍ତୁନି ଭାଇ। ମୁଁ ଆପଣଙ୍କ ଗୋଡ ତଳେ ପଡୁଛି, ଆପଣ ମତେ ସେମିତି କୁହନ୍ତୁନି।
ଏ ନବୀନ ରାୟ, ଯା ଦେହରେ ଥରେ କଳଙ୍କ ବୋଳେ ସେ କଳଙ୍କ ସହଜରେ ଲିଭେନି।
ଫାଇଟିଙ୍ଗ, ଷ୍ଟାବିଙ୍ଗ, ନିର୍ମଳ, ନିର୍ମଳ, ତୁ ଏ କଣ କଲୁ?
ହଁ ଠିକ କରିଛି ଭାଇ, ଏ ବସ୍ତାଟାକୁ ମୁଁ ହଉଛି ଶାସ୍ତି ଦେଇଛି।
ନା ଦେ, ସେ ଛୁରୀ ମତେ ଦେ, ଦେ।
ନିଦେଶ, ନିଦେଶ
ସାର,
ମାନେ ମୁଁ ତମକୁ କଣ କହୁଥିଲି କି? ହଁ, ଓ ମାଇ ଗଡ୍, ତମେ ତମେ ଏ କଣ କଲୁ ନିଦେଶ?
ଠିକ କରିଛି ସାର, ଆଜି ଗୋଟାଏ ଖେଳର ଶେଷ ହେଇଗଲା।
ଖେଳ ସରିନି ଆଜ୍ଞା, ଖେଳ ଚାଲିଛି। ମୋ ବାପା ଆଉ ନାନା ମିଶି ଆପଣଙ୍କ ଘର ଖେଳ ଚଲେଇଛନ୍ତି। ହଁ ଆଜ୍ଞା।
ନିଦେଶ, ଯେଉଁମାନେ ତୁମ ଘରେ ଖେଳ ଚଳେଇଛନ୍ତି ସେମାନଙ୍କୁ ଗୋଟି ଗୋଟି କରି ତୁମେ ପୋଲିସରେ ଯିବ। ନିଦେଶ, ଯିବା ସମୟରେ ସେ ଛୁରୀଟାକୁ ମତେ ତୁମେ ଦେଇଯାଅ।
ଆପଣ
ନିଦେଶ, ଏଇ ନିଖିଲ ସିନ୍ହା ଏତେ ବଡ ବେଇମାନ ହେଇପାରିବନି। ନିଦେଶ, ସେଦିନ ତୁମେ ମତେ ଗୋଟେ ଏତେ ବଡ ବିପଦରୁ ଉଦ୍ଧାର କରିଥିଲ, ଆଜି ମୁଁ ତମ ପାଇଁ ଏତିକି କରିପାରିବିନି। ନା, ଏମୋସନାଲ ହବାର ସମୟ ଏଇ ନୁହେଁ। ଯାଅ, ୟାସ୍, ପ୍ରେସ୍ ଇଟ୍।
ନିର୍ମଳ, ଚାଲ ନିର୍ମଳ, ଚାଲ। କଟ୍। ଏଇ ପାର୍ଟର ବିଗିନିଂରୁ ଆଟା ରହିବ।
ଯିବୁ କୁଆଡେ? ଖୁବ ବଢିଆ ଦେଖା ଯାଉଛୁ, ତମେ ଶଳା ହରିଣୀ ଭଳିଆ କାନକାନ ନଉଛୁ, ହେଲେ ଯିବୁ କୁଆଡେ? ଏ ତିନି ତିନିଟା ବାଘ ମୁହଁରୁ ତୁ ଯିବୁ କୁଆଡେ?
ଏ
ଶୁଣୁ, ଆମେ ଯିବୁ କୁଆଡେ? ଶଳା ଖୁବ ବଢିଆ ଦେଖାଯାଉଛୁ, ତମେ ଶଳା ହରିଣୀ ଭଳିଆ କାନକାନ ମାରୁଛୁ, ହେଲେ ଏ ତିନି ତିନିଟା ବାଘ ମୁହଁରୁ ତୁ ଯିବୁ କୁଆଡେ?
ଫାଇଟିଂ।
ହ୍ୟାଣ୍ଡସ ଅପ୍ କନେଷ୍ଟବଲ, ଆରେଷ୍ଟ ଦେନ୍। ନିର୍ମାଲ୍ୟ, ଆଇ ଏମ୍ ସରି। ଥ୍ୟାଙ୍କ ୟୁ ନିଗମ ବାବୁ, ଥ୍ୟାଙ୍କ ୟୁ,
ଥ୍ୟାଙ୍କ ୟୁ।
ନିର୍ମାଲ୍ୟ,
ଲଭ୍ ସଙ୍ଗ୍, ଫୁଲ ପକା ସ୍ୱପ୍ନରେ।
ସ୍ୱପ୍ନ ଯେବେ ସତ ହୁଏ ହୃଦୟର ମିଳନରେ ବିଚ୍ଛେଦରେ, ମୋ ମନର ଚୌହଦି ଭିତରେ ସତ ହେଇଯାଏ, ଏଣୁ ତୁମ କଥା ମୋ କଥା ଆଉ ସେମାନଙ୍କ କଥା।
ଥାଉ, ପିଲାର ଚାକିରି ବାକିରି କିଛି ନାହିଁ, ୟାକୁ ଆଗର ବାହାଘର ଚିନ୍ତା କରୁଛି। କିରେନି ମା, ତୋତେ ବି ଟିକେ ଲାଜ ଲାଗୁନି? ତୋ ଭାଇ କଥାରେ ପଡି ରାସ୍ତାଟାରେ ଝିଅଟାକୁ ଧରି ଥେଇତେ ହେଇ ନାଚୁଛୁ କିରେ? ଆମର କଣ ବେଦି ନାହିଁ, ସବାରି ନାହିଁ, ନା ପାଲିକି ନାହିଁ ବା?
ଭାଉଜ, କିଲୋ ତୁ ଆଉ ସେଠି ସେମିତି ଛିଡ଼ା ହେଲୁ କାହିଁକି? ଆ, ଆମ ପରିବାର ସାଙ୍ଗରେ ସାମିଲ ହେଇଯା।
ନର୍ମଦା, ତମେ ଏଣିକି ଆଉ କୁଆଡ଼େ ଯିବା ଦରକାର ନାହିଁ। ତମେ ମୋ ପାଖରେ ବସିଥିବ, ଆଉ ମୁଁ କଣ ଲେଖୁଥିବି କହିଲ? ତମର ସେ ଅଙ୍କା ବଙ୍କା ଚାଲି ସାଜିବ ନୂଆ ନହୁଲି, ଦଉଥିବି ତମକୁ ପେଲି, ତମେ ଦଉଥିବ ମତେ ଠେଲି।
ତମ ପ୍ଲାନ ଗୁଡା ସବୁ ମୂଷା ଲାଙ୍ଗୁଡ଼ି।
ସେ ମୂଷା ଲାଙ୍ଗୁଡ଼ିଆ ପ୍ଲାନ ଟା କଥା ମନ ଦେଇ ଶୁଣ।
କଣ ଶୁଣିବ?
ଠିକ ଜାଗାରେ ଚେକିଂ ଟା ପକେଇଦେଲେ ଟଙ୍କାର ସୁଅ ଚୁଡ଼ିବ ରେ ନାରଣା।
କେମିତି
ତୋ ବଡ଼ଶାଳା?
ହଁ, କଣ ହେଲା?
ଚାକିରି ପାଇଗଲା। ତୁ ଏବେ ତୋ ବଡ଼ଶାଳା ଉପରେ ପର୍ସନାଲ ଚେକିଂ ଟା ପକେଇଦେ।
କେମିତି?
ତା ସ୍ତ୍ରୀ ଟାକୁ ଘରୁ ନେଇଯା।
ଆଚ୍ଛା,
ତା ଲୁଚେଇକି ରଖିବୁ। ତାପରେ ତୋ ବଡ଼ଶାଳା ପାଖକୁ ଚିଠି ଲେଖିଦେବୁ, ଲକ୍ଷେ ଟଙ୍କା ଦେଲେ ତୋ ସ୍ତ୍ରୀକି ତୁ ଫେରି ପାଇବୁ।
ନଟିଆଇ ମାଡ଼
ଯେ ତୋ ଉପରେ ମାଡ ବସିବା ଆଗରୁ ମୋ ଉପରେ ବସି ସାରିଥିବ ରେ ନାରଣା।
ନା,
ମୁଁ ଏଇଠି ଜଗିଛି, ତୋ ଘର ଭିତରକୁ ଯା। ଏଇ ହେଉଛି ମଉକା, ଘର ଭିତରେ କେହି ନାହାନ୍ତି, ଏଇ ବେଳେ ତୁ ପର୍ସନାଲ ଚେକିଂ ଟା ପକେଇଦେ।
ଲକ୍ଷେ ଟଙ୍କା ମିଳିବ?
ମିଳିବ ରେ, ମାରି ଯା, ମାରି ଯା। ପାଲୁ ମା କଟକ ଚଣ୍ଡୀ, ଏ ନଟିଆ ବୁଦ୍ଧିରେ ଡୋର ବାନ୍ଧି ଦେ ମା।
ଲକ୍ଷେ
ଦବ ତ ଛାଡ଼ିବ।
ଛାଡ଼ିବି
ଜମା ଛାଡ଼ିବନି।
ଲବଙ୍ଗ ଲତା।